भगवते वासुदेवाय।
श्रीमद भागवतम दशम स्कंद 23 अध्याय श्रवण करुथले कि बड़े द्विजपत्री मैंने कृष्णंक सम्मुखरे उपस्थित हेछन्ति एवं सेमानंकर जो मनोभाव बा बुद्धिर जो उत्कर्ष विचार थिला बा बुद्धिर साक्षी स्वरूप भगवान जानी पारुथले ये संसार आशा संबंध आशा सबकिछ त्याग करके आसछन्ति कृष्ण को स्वीकार करिया पाई कृष्ण को कृष्ण सेवा करिया पाई सब कुछ त्याग कर कृष्ण जानी पारुथले हृदय रे बा बुद्धि रे बा मन रे हमर क्यों विचार रोचे भोग विचार कि त्यागर विचार कि सेवर विचार जगत रे कोनसी लोक को जानी परिवार बाह्य विचार के कहे से बाह्य दर्शन करके कही पारती से भोगी बा से त्यागी बा सेवी किंतु भगवान कृष्ण को भल भाव जना जन व्यक्तिर विचारधारा जन व्यक्तिर तार हृदय मनोभाव कौन मनगत भाव कौन ता बुद्धि भगवान साक्षी से जानते जीवर तार मनोभाव कौन से त्याग करने चाहिए से त्याग ही जगत सम्मान गोटे भक्तर विचार कौन गोटे मनुष्य विचार कौन तार से भोगी हवा चाहिए त्यागी हवा चाहिए सेवा करने चाहिए बुद्धि विचार कौन ता चित्तवृत्ति कौन भगवान कृष्ण भल भाव जानते से भाव से रिवार्ड देवे प्रतिदान देवे कहार कहवा हिसाब से नुहे अन्यर विचारधारा हिसाब से किए आमको जन भोगी बोली कहूँ किए त्यागी बोली कहूँ किए बहुत बड़ भक्त बोली कहूँ सहित आम किसी से बाह्य किसी दर्शन करके आम कौन भगवान आमको भल भाव जानते भगवान कृष्ण को भल भाव जना ध्यान बंद कर कृष्ण को भल भाव जना से बुद्धि साक्षी तेना यज्ञपत्री मैंने जो सब त्याग करके आसी भगवान बहुत सुंदर भाव प्रशंसा कले प्रथम स्वागतम बो महाभागा आश्यताम करवाम कि गोपी मान जो भाषा से कहे रसा विचारणी गोपी मान दु जन गोटे रोच संपर्क गोपी मान जो सब त्याग कर यज्ञपत्री मैंने से भाई त्याग करके आसते त्याग उत्कर्षता रही संसार भोगी लोक कहीं भल पाती भोग करे संसार लोक भल पाती भोगी सब निंदित जे भोग करे सब तार विषय भोग रही भल खाइब भल पिंधि भल रही समाज भल पाए ना समाज कहीं भल पाती भगवान ही भल पाती व्यक्ति प्रभु तो सी के कृपा प्रार्थी पार समाज भी के सी प्रशंसा पाई भोगी व्यक्ति किंवा निजर मनर भी सी आनंद के पाई जहार जिते भोग प्रवणता रही तार मन हूँ से अशांत जनकर मन के अशांत ता भोग वृद्धि जना पड़े बाह्य आचरण किसी ना भगवान बहुत गीत कहले ना भोग ऐश्वर्य प्रसक्त आना से सत्य लगे प्रकृष्ट रूप से भोग ऐश्वर्य आसक्त अपहृत चेत भोग ऐश्वर्य चित्त को अपहरण कर व्यक्ति समाधि रही पारे भल खाइब भल पिंधि भल रही जीवन लक्ष्य एटा नुहे भोगी व्यक्ति कई भल पाती ना समाज भल पाए ना निज मन निज सपोर्ट दिए ना भगवान भल पाती भोगी विचार एटा त्याग गोटे कौन लाभ त्याग कम से कम निजर मन टाइम जेहे त्याग करन गोटे सैटिस्फिकेसन रही कौन कह निज मन गोटे सतोष रही त्याग लोक निज मन सतोष रुहे से गोटे किसी सैटिस्फिकेसन पाए मुझे त्याग कर रामायण से देखा आम रामायण जो समस्त चरित्र वर्णना कराए राम भी त्याग करते भरत भी त्याग करते राम राजसिंहासन को त्याग कर गले सीतामाता गले लक्ष्मण गले भरत भी गले लोक क्या अधिक प्रशंसा करते भरत को प्रशंसा करते भरत तो सब प्रकार व्यवस्था थी समस्ते चाहूल भरत राजा हूं सब सब बेकार सब छाड़ दे आवश्यक किसी ना सब त्याग करदे त्याग महिमा सब रही त्याग भोगी व्यक्तिर सब सब लस निज मन सपोर्ट करगवान सपोर्ट कर समाज रू प्रशंसा पाइब त्यागी व्यक्तिर दुटा जिन भगवान पाखु किसी न पाईप भगवान पाखु किसी पाइब त्याग सहित भगवान कौन सब तो भगवान तुम्हें त्याग त्याग कौन लाभ हो तुम भगवान सहित संपर्क न रखी पार त्याग व्यक्ति दुटा लाभ ত্যাগ ব্যক্তির কোন লাভ, নিজের মনটা গোটে সন্তোষ হয়ে, সে ত্যাগ করেছে না, বেশি বিষয় ভোগ করুনি, কমসে কম সে সেলফ কন্ট্রোল, তা গোটে সন্তোষ লাগে। ত্যাগ ব্যক্তির এটা হচ্ছে গোটে লাভ, তার মন টিকে সন্তোষ রয়ে, মু ত্যাগ করছি। ত্যাগের বল রয়েছে, ত্যাগ শান্তি নিরন্তরম, ত্যাগের শান্তি রয়েছে। ভোগীর কিছু না, ভোগীর সবুলে মন সন্ধ্যা, ত্যাগী লোকর এতিক লাভ টিকে হুয়ে, মন শান্ত হুয়ে। শান্ত অর্থ নয় যে পুরা, কমসে কম উদ্বেলিত হুয়ে না, আর সমাজ বি তাকে বহুত সম্মান মিলে। সেখানে ত্যাগীর বঞ্চিবাটা কমসে কম গোটে লেভেল হয়ে যায়, চলে যাবে, সে ভগবান পাখর কিছু কিছু পাইপারি পারি, ভোগ ত্যাগ সহ ভগবান ভক্তের কিছু সম্পর্ক কিছু না। আর রইলে সেবি, যার গুরু বৈষ্ণব সাথে সম্পর্ক না, যার কৃষ্ণ সাথে সম্বন্ধ নাই, তাকে ভোগী বনিবাকে পড়িব, নন ত্যাগী বনিবাকে পড়িব। কেবে কোনসি জীব সে ভগবান সাথে সম্বন্ধ স্থাপন ন করি পারলে সে একাগ্র হয়ে পারিবে, সে ফলকু বৈরাগ্য বা বৈরাগ্য ত্যাগী রাস্তার জীব, যাদের সম্মান পাইকি তার মাইন্ডটা গোটে ব্যালান্স করিকি, ত্যাগটা গোটে প্রতিষ্ঠান দিয়ে না, এটা একান্ত রুচি, বহুত কম খাউছি, বহুত কিছু তার দেহ যত্ন নেওনি, লোক বহুত প্রশংসা করে আর সম্মান বহুত মিলে, আর তা মনটা তাকে সপোর্ট দিয়ে, মো ভাল ত্যাগ এই সংসারে কি না, মো অন্য মানুষ ভালো, মু তো কমসে কম ভোগ করুনি, সে তার এদের কমসে কম বঞ্চি যায়। ভগবান ভক্তি সাথে তার সম্পর্ক নাই, যার গুরু বৈষ্ণব সাথে সম্পর্ক না, যার গাঢ় সম্পর্ক, দৃঢ় সম্পর্ক, মমত্ব নাই গুরু সহ, বৈষ্ণব সহ, আচার্য সহ, তাকে ভোগী বনিবাকে পড়ে না, ত্যাগী বনিবাকে পড়ে, সে ভোগী হয়ে যাব, ত্যাগী হয়ে যাব। সম্বন্ধ সে রাখিপার না, গুরু বৈষ্ণব তো সম্বন্ধ না হব, যদি জন জঙ্গল ভোগী বনিবার না, সে ত্যাগী বঞ্জিব, ত্যাগী বঞ্জিব মানে সে পাত্তা তাকে গুরু বৈষ্ণব তো সম্বন্ধ কিছু রাখবে না, তা বিগ্রহ সব তার নিজে নিজে যেটা ভালো লাগবে সেটা সে করিব, ভোগ করবেনি, হে ত্যাগপথরে যাওতব, গোটে জিদ্রে ত্যাগপথরে যাওতব, সেটা তার নিজের স্যাটিসফিকেসন পাই, আউ জীব জগতরু প্রশংসা পাই পাই, আউ নিজ মন কোন হই, মু অন্য মানঙ্কর সুখী, ত্যাগীর এটা গোটে সবলে ভাবনা, মু অন্য মানঙ্কর সুখী, সে কষ্ট পাওছি, ইয়ে কষ্ট পাওছি, মোর একটু আর মু অন্য মানঙ্কর সুখী, মু বেশি ভোগ করুনি, মোর অল্পরে চলে যাচ্ছি, যাহা সব মনোভাব তার আসে একাকি কাই, ভক্তি সাথে তার কি সম্পর্ক নাই, ত্যাগর বা ভোগর ভক্তি সাথে কি সম্পর্ক নাই, ভগবান সব জানান্তি, গোটে জীবর স্থিতিটা সে ত্যাগর রুচি, সে বুধির সাক্ষী না, ত্যাগর রুচি কি ভোগর রুচি, তারপরে থার্ড জিনিসটা রা সেপি, যেমন সেপি হব না, সেবা করিয়া চাহিদা, থার্ড স্টেপ, এই সেবি মানে সে মানে ত্যাগী নুহতি কি ভোগী নুহতি, সেটা যুক্ত বৈরাগ্য আমার যে রক্ষা গেল, যুক্ত বৈরাগ্য, নির্বন্ধ কৃষ্ণ সম্বন্ধে যুক্ত বৈরাগ্য উচিত সব, এটা আমার এই রাস্তার বহুত সূক্ষ্ম তত্ত্ব রইলা, মানে এত বড় গোটে ভালো প্যালেস, ভালো কোঠার ঘরে তুমি রোচ, ভালো স্থান, বহু সুন্দর নিট অ্যান্ড ক্লিন সব জিনিস করি রখাছে, কিন্তু তোমার সম্বন্ধ কাহা সহ আছে, কৃষ্ণ সহ, তোমার সে ঘর সহ সম্বন্ধ না, কৃষ্ণ যেহেতু সেইভাবে স্থানের রোচ, তুমি সেটি তাঁর পাখে রোচ, যেহেতু বম্বে বা বিদেশে, লস এঞ্জেলস হোক বা নিউইয়র্ক হোক বা বম্বে হোক, গোটে এক্সপেনসিভ জায়গার যে বহুত যা কুহ গোটে ফ্ল্যাটর দাম 10 কোটি 15 কোটি, সে 15 কোটি ফ্ল্যাট ভিতরে যে বাসন বাজছে বা যে সিকুরিটি গার্ড রয়েছে, সে তা ভিতরে রুচি কি না, তাকে দিন মানে সেটা রয়েছে পড়ছে না, তাকে বেড়ে বেড়ে সব বড় বড় লোক মানে তাঙ্কর স্টাফ মানে তাঙ্কর বঙ্গলো যে স্টাফ, যে অমিতাভ বচ্চন, অমিতাভ বচ্চন যে বড় বড় লোক গুলা সব অছন্তি, তাঙ্কর বঙ্গলো অছি, বঙ্গলো কুহাযায়, 10-5 একর ভিতরে তাঙ্কর সব জায়গা, 1-2 একর 4 একর, তা ভিতরে তাঙ্কর স্টাফ মানে, তাঙ্কর স্টাফ না বাহার যাইপারিয়ে, তা ভিতরে রোচন্তি পুরা, কারণ তাঙ্কর সবুড়ে দিন রাতে তাঙ্কর সব সিকুরিটি ভালো মন্দ, সে কোন সেটিকার মালিক কি, মালিকর জন অলগা, তাঙ্কু সেই স্ট্যান্ডার্ড বঞ্চিয়াকে পড়ছে, সেই স্থান ভিতরে এত বড় দামকে জায়গা ভিতরে সে রয়েছে, হ্যাঁ সে সেবক হয়েছেন কার গোটে বড় লোকর, ভক্তর সে ভোগী নুহে কি ত্যাগী নুহে, সে সেবি, তেমন তাকে যে যে অবস্থা আসিকি পৌঁছিব, ভগবান যে অবস্থা রক্ষিবে, প্রভু যে অবস্থা রোধে, সে সেই অবস্থা রহিব, এই সম্বন্ধ কাহা সহ, কৃষ্ণ সহ, যুক্ত বৈরাগ্য এটা কুয়া যায়, যুক্ত শুষ্ক কিছু আমার নাই, যুক্ত শব্দের ভগবান ভাগবতের গীতার ভগবান পরিভাষার সবুলে যুক্ত মানে অধিক নুহে কি কম নুহে, কম নুহে, এই দুইটা যাঙ্ক হচ্ছে ভোগীর ত্যাগীর, ভোগীর কোণ ভগবান যদি কহিলেন গীতার যুক্ত আহার বিহার সে যুক্ত চেষ্ট, এই যে শ্লোক কহিল ভগবান, কম কি করে ত্যাগী, তার ইচ্ছা থিব মু ত্যাগী হবি না কম, আর ভোগী কোণ করিব তার অধিকা, অধিকা ভোজন করিব, অধিকা সব জিনিসকে অধিকা ভালোভাবে সজাইবি, ভালোভাবে ইয়ে করিবি, ଭୋଗୀ ତ୍ୟାଗର ବିଚାର ଏଇଟା, ତ୍ୟାଗୀ ତାର କମ କରିବ, ଭୋଗୀ ତାର ଅଧିକ କରିବ, ଭକ୍ତ ଯୁକ୍ତ। ସେଥିପାଇଁ ଭକ୍ତି ଯୁଗଟା ଟିକେ କଷ୍ଟ, ଏ ତ୍ୟାଗୀ କଣ କରୁଛି, ତ୍ୟାଗୀ ସବୁ ଛାଡି ଦଉଛି ନା, ତୁମକୁ ଟଙ୍କା ମିଳିବ, କଣ ବୁଝିପାରୁଛ କି, ତୁମକୁ ଜଣେ 100 ଟଙ୍କା ଦେଲା କି 5 ଟଙ୍କା ଦେଲା, ତୁମେ ଟଙ୍କାଟା ଫେରେଇ ଦେଲା, ତୁମର ଆବଶ୍ୟକ ଅଛି କିନ୍ତୁ ଫେରେଇ ଦଉଛ, ତାହେଲେ ଆବଶ୍ୟକ ତୁମେ ଫେରେଇ ଦେଲ, ମନ ଭିତରେ କଣ ରହିଲା, ମନ ଭିତରେ ନାଇଁ ନା, ମନ ଭିତରେ ତୁମର ଆବଶ୍ୟକ ଅଛି, ଆବଶ୍ୟକ କିଛି ଅଛି ମନ ଭିତରେ ତୁମର, ମୋର ଅର୍ଥର କିଛି ଆବଶ୍ୟକ ରହିଛି କିନ୍ତୁ ଫେରେଇ ଦେଲ, ତୁମର 10 ଟଙ୍କାର ଆବଶ୍ୟକ ଅଛି କିନ୍ତୁ ତୁମ 100 ଟଙ୍କା ମିଳୁଛି, ବା ସେ 10 ଟଙ୍କା ମିଳୁଛି ତୁମେ ଫେରେଇ ଦେଲ, ନାଇଁ ନାଇଁ ମୁଁ ତ୍ୟାଗୀ ଲୋକଙ୍କ ପଇସା ରଖିବିନି, କିନ୍ତୁ ମନ ଭିତରେ ରହିଛି ମୋର ଏଇଟା ଆବଶ୍ୟକ ଥିଲା, କି ଯେହେତୁ ତୁମେ ଗୋଟେ ତ୍ୟାଗୀ ବୋଲି ପରିଚିତ ହେଇଯାଇଛି ବା ତ୍ୟାଗ ଧର୍ମ ରଖିଛ, ତୁମେ ତାକୁ ଫେରେଇ ଦଉଛ, ଆସକ୍ତି ରହିଲା ତା ପ୍ରତି, ପୁଣି ତୁମେ ମାଗିବା ପାଇଁ ଯିବ, ତମେ ଚଳିବ ନା, ତୁମେ ଯାହା ପୁଣି ମାଗିକି ଆଣିବ ତୁମେ ସେଥିରେ ଚଳିବ, ଆଉ ଭୋଗୀ କଣ କରିବ, 10 ଟଙ୍କା ମିଳିଲା ମାନେ ସେ 10 ଟଙ୍କା ଆସିବ, ଆଉ ସାଙ୍ଗେ ସାଙ୍ଗେ 10 ଟଙ୍କାକୁ ବାଡ଼େଇଦବ, ତ ଯେତିକି ମିଳିବ ସେତିକି ଖାଇଦବ, ଭୋଗୀଟା ତାର କିଛି ଇଏ ନାହିଁ, ସେ ବି କଣ କରିବ, ଯେ ଗୋଟେ ଭକ୍ତକୁ ସେ 10 ଟଙ୍କା ଦିଆଯିବ ସେ କଣ କରିବ, ସିଏ ଦେଖିବ ମୁଁ ଭଗବାନଙ୍କର ସେବା ପାଇଁ କଣ ଆବଶ୍ୟକ ଅଛି, ତ୍ୟାଗୀ ତ୍ୟାଗ କରିଦେଲା ସହଜ, ଭୋଗୀ ଭୋଗ କରିଦେଲା ସହଜ, କିନ୍ତୁ ଆମ ପାଇଁ କଷ୍ଟ, 10 ଟଙ୍କାଟା ଆଣିବାକୁ ପଡିବ କିନ୍ତୁ 25 ପଇସା ବି ଆମେ ରଖିବାନି, ତାକୁ ସବୁ ଭଗବାନଙ୍କ କାମରେ ଲଗେଇବା, ସେଇଟା ହଉଛି କଷ୍ଟ। ତ୍ୟାଗୀ ତ ଟୋଟାଲ ତାର ଆସକ୍ତି ଥିଲେ ବି ସେ ମନା କରିଦେଲା, ନା ମୋର ଦରକାର ନାହିଁ, ସେ ଛାଡ଼ିଦେଲା, ତା ହାତରେ ତା ନାହିଁ ସେ କରିବ, ଆଉ ଭୋଗୀ କଣ କଲା, ଆଣିଲା ଭୋଗ କରିଦେଲା, କିନ୍ତୁ ତୁମ ପାଖରେ ସବୁ ରହିବ ତୁମେ ସବୁ ଭଗବାନଙ୍କୁ ଦବ, ଏଇଟା କଷ୍ଟ। ସବୁବେଳେ ଭକ୍ତି ଯୁଗରେ ଅଧିକା ଏକାଦଶ କେନ୍ଦ୍ର ଭଗବାନ ରଖିଲେ ନା, ଉଦ୍ଧବ ଘୋଷୀ କଥା କହୁଛନ୍ତି, ଭକ୍ତି ଯୁଗ ସିଦ୍ଧି ତ ହବନି, ସିଦ୍ଧି ପ୍ରାପ୍ତି ହେଇପାରିବନି, ସେ ଚ୍ୟୁତ ହେଇଯିବ, ଯିଏ ଅଧିକା କଲା ଯିଏ କମ କଲା ତାକୁ ଭକ୍ତି ଯୁଗ ସିଦ୍ଧି ହବନି, ଯିଏ ଅଧିକା ଖାଇଲା କିମ୍ବା କମ ଖାଇଲା କଣ, ଯୋଗ ଭଗବାନ କୁହନ୍ତି ନା, ଯୋଗ ଭବତି ଦୁଃଖ ହା, ଦୁଃଖ ନିବାରକ ହବ ଯୁଗ, ଅଧିକା ନାହିଁ କମ ନାହିଁ, ଯେତିକି ଆବଶ୍ୟକ ସେତିକି, ଆଉ ସବୁ ଭଗବାନଙ୍କର, ଏ ବହୁତ ବଡ, ନାହିଁ ତ ନାହିଁ ତୁମେ ଚଳିଯିବ, ଆଉ ଥାଇକି ସବୁ କମ ଚଳିବ, କୋଉଟା କଷ୍ଟ, 100 ଟଙ୍କା ଅଛି 100 ଟଙ୍କା 200 ଟଙ୍କା ତୁମେ ଖର୍ଚ୍ଚ କରିବ, ଏଟା କଷ୍ଟ ନା, ଅଛି ଗୋଟା କେମିତି କଣ କରିବ, ଭକ୍ତି ଯୋଗରେ ଏଥିପାଇଁ କଷ୍ଟ ଏଟା, କିନ୍ତୁ କଷ୍ଟ କିଛି ନାହିଁ, ଯଦି ଜଣେ ତାର ଜୀବନଟାକୁ ସେଭଳି ଅଭ୍ୟାସ କଲା କେମିତି ମୁଁ ଭଗବାନଙ୍କ ସେବାରେ ସବୁ ଲଗେଇବି ଶିଖିବ, ତାର ଆସକ୍ତି ଚାଲିଯିବ ସାଧୁଗୁରୁଙ୍କ ଦୟାରୁ, ତାହେଲେ ସେ ସବୁ ଭଗବାନ ସେବା ଲଗେଇ ପାରିବ, ନହେଲେ ନିଜର ମନୋଭାବ ଆସିଯିବ। ଏଇ କଥାଟା ଏଇଠି ପଡିଥିଲା ଯେ ସାକ୍ଷୀ ଆମେ ଭୋଗୀ କି ତ୍ୟାଗୀ କି ସେବୀ, ତା ବୁଦ୍ଧିରେ ସାକ୍ଷୀ ହଉଛନ୍ତି କିଏ, କୃଷ୍ଣ, ସେ ଜାଣିଛନ୍ତି, ଅନ୍ୟର ଅନ୍ୟମାନଙ୍କର ମତ ସହିତ ଆମର କିଛି ନାହିଁ, କିଏ କଣ କହୁଛି, ନିନ୍ଦା କରୁଛି, ପ୍ରଶଂସା କରୁଛି ବା ଯାହା ବି ସବୁ ଦଉଛି, ସେସବୁ ମିଥ୍ୟା, ବାହାରେ ଲୋକ ସାଙ୍ଗରେ କିଛି ଆମର ସମ୍ପର୍କ ନାହିଁ, ଭଗବାନ ଜାଣନ୍ତି, ସେଥିପାଇଁ ଭଗବାନ ବହୁତ ସୁନ୍ଦର ଭାବରେ ସ୍ୱାଗତ କଲେ, ସ୍ୱାଗତମ୍ବ ମହାଭାଗ, ବିଚାରଧାରା ସମାନ ଥିଲା, ଗୋପୀମାନଙ୍କର ଯେମିତି ସବୁ ତ୍ୟାଗ କରିକି ଆସିଥିଲେ, ଯଜ୍ଞ ପତ୍ନୀମାନେ ସବୁ ସେଭଳି ତ୍ୟାଗ କରିକି ଆସିଥିଲେ, ଗୋଟେ ବିଷମ ପରୀକ୍ଷା, ପତିମାନଙ୍କୁ ପୁତ୍ରମାନଙ୍କୁ ସବୁ ତ୍ୟାଗ କରିକି ଆସିଲେ, ତ୍ୟାଗର ମହିମା ରହିଛି, ଘରେ ଛାଡ଼ିଦବା ବା କିଛି ଗୋଟେ, ମହାତ୍ମା ଗାନ୍ଧୀ ଯେମିତି ତ୍ୟାଗ କରିଥିଲେ, ତ୍ୟାଗର ମହିମା ରହିଛି, କିନ୍ତୁ ଭଗବାନ ପାଇଁ ଯେଉଁ ତ୍ୟାଗର ମହିମା, ସେଭଳି ତ୍ୟାଗର ମହିମା କେଉଁଠି ପୂଜ୍ୟ ହୁଅନ୍ତିନି, କେହି ଭଗବାନ ପାଇଁ ତ୍ୟାଗ କଲାପରେ, ପ୍ରଭୁଙ୍କ ପାଇଁ ତ୍ୟାଗ କଲାପରେ ସେ ନିନ୍ଦିତ ହୁଅନ୍ତିନି, କେହି ନିନ୍ଦିତ ହେବେନି, କେବେ ଲସ୍ରେ ପଡ଼ିବେନି। ତ ଭଗବାନ ଖାଲି ଶୁଣୁଥିଲେ, କହିଲେ ଆସିଛୁ ତଳେ, ତୁମେ ମୋତେ ଗୋଟେ କାମ କର, ତୁମେ ମୋତେ ଦର୍ଶନ କରି କେବଳ ଯାଅ, ମୁଁ ତୁମର ଋଣ ଶୁଝିପାରିବି, ସେବକ ଋଣକୁ ଭଗବାନ ଶୁଝିପାରନ୍ତିନି, ତେଣୁ ଯଦି ପ୍ରକୃତ ସେବକ ଯଦି ପ୍ରକୃତ ଭଗବାନଙ୍କର ସେବା କରୁଛି, ଭଗବାନ କାହିଁକି ନେଇଯାଆନ୍ତି ଜଣଙ୍କୁ ଗୋଲୋକ ବୃନ୍ଦାବନ, ଭଗବାନ ଯୋଉ ଗୋଲୋକ ବୃନ୍ଦାବନ ତୁମକୁ ନେଇଯିବେ କୋଉଥିପାଇଁ ନେଇଯିବେ, ମୋତେ ବହୁତ ଟଙ୍କା ଦବ ନା ବହୁତ ପଇସା ଦବ ନା କଣ କଲେ ଯେ ତୁମ ଭଗବାନ ପାଖକୁ ନେଇଯିବେ, ଭଗବାନ ଏଥିପାଇଁ ନେଇଯାଆନ୍ତି, ଯେତେବେଳେ ସେ ବିଚାର କରନ୍ତି ଏ ଲୋକର ଋଣଟା ମୁଁ ଶୁଝିପାରିବିନି, ଭଗବାନ ସେମିତି ନୁହଁ ଯେ ଆମେ ସମସ୍ତେ ଭଗବାନଙ୍କର ଋଣୀ, କିନ୍ତୁ ପ୍ରଭୁ ଏତେ ମହାନ, ସେ ଏତେ ଉଦାର ହୃଦୟ ତାଙ୍କର, ସେ ବିଚାର କରନ୍ତି ଯେ ମୁଁ ହଉଛି ଋଣୀ ହେଇଗଲି, ଭଗବାନ ମନେ କରନ୍ତି ମୁଁ ଋଣୀ ହେଇଗଲି, ଭଗବାନଙ୍କର କି ଭଗବାନ କାହାର ଋଣୀ ନୁହନ୍ତି, ସେ ଏତେ ମହାନ, ତାଙ୍କର ମହାନତା ପାଖରେ ଜଣେ ଭକ୍ତ ଦିନ ରାତି ଯୋଉ ସେବା କରୁଛି, ସମର୍ପଣ କରୁଛି, ତ୍ୟାଗ କରୁଛି, ଭଗବାନଙ୍କୁ ଭଜନ କରୁଛି, ସେଥିରେ ସେ ନିଜ ଋଣୀ ବୋଲି ମନେ କର। କେହି ବି ଗୋଟେ ମନୁଷ୍ୟକୁ ତୁମେ ଦେଖ, ସେ ମନୁଷ୍ୟଟା ବି ତରଳି ଯିବ, ଜଣେ 20 ବର୍ଷ 25 ବର୍ଷ 30 ବର୍ଷ ସେ ଗୋଟେ ମଣିଷଟାକୁ ସବୁବେଳେ ତାକୁ ତାଲୁଗା ଧୋଇବ, ତା ଘର ପୋଛିବ, ତା ନାଁ ଜପ କରିବ, ତା ପାଖରେ ବସିବ, ସେ ଲୋକ କଣ ହବ, ଗୋଟେ ମଣିଷ ଭିତରେ ସେ ପଥର, ତା ହୃଦୟ ପଥର ଭଳିଆ ହେଇଥିଲେ ସେ ତରଳି ଯିବ। ତ ଗୋଟେ ମଣିଷ ପାଖକୁ ଯାଅ, ସେ କେତେ ନିଷ୍ଠୁର ମଣିଷ ହଉ, ତାର 20 ବର୍ଷ 25 ବର୍ଷ ତା ଲୁଗା ଧୋଇବ, 3:30 ଚାରିଟାରେ ଉଠିବ, ଉଠି ତା ଘର ଝାଡୁ ମାରିବ, ସେ ଗାତକୁ ଗାଧୁଆ ଗାଧୁଆଣି ଆମେ ସେୟା କରୁଛେ ନା ଭଗବାନଙ୍କର ସେ କାର୍ଯ୍ୟ କରୁଛେ ନା ରୋଷେଇ କରିବ ବାସନ ମାଜିକି ଦେବ ତାକୁ ତ ଏତେ ତୁମେ ଫୁଲମାଳ ଫୁଲମାଳ ପିନ୍ଧି ପାରିବନି ଭଗବାନ ଫୁଲମାଳ ପିନ୍ଧିବ ପୁଣି ରାତିରେ ତାକୁ ତୁମେ ଗୋଟେ ମଣିଷକୁ ଏତିକି କାମ କର ସେ ମଣିଷଟା କଣ କରିବ ତୁମକୁ ସେ ମରିବା ପୂର୍ବରୁ ଯାହା ଥିବ ତୁମ ନାଁରେ ଉଇଲ କରିଦେଇ ପଳେଇବ ତାର ଯାହା ଟଙ୍କା ପଇସା ଥିବ ସେଟା ପୁଅକୁ ତମର ତୁମ ନାଁରେ ଉଇଲ କରି ପଳେଇବ ତୁମେ ଚେଷ୍ଟା କରୁନାହାନ୍ତି କେବଳ ବହୁତ ଚାକର ମାନେ ସେ ସବୁ କୋଟିପତି ହେଇଛନ୍ତି କେବଳ ଏମିତି ସେ ଏତେ ଲୟାଲିଟି ଏତେ ତାଙ୍କର କଣ କୁହାଯିବେ ଅନୁଗତ୍ୟରେ ସେବା କରନ୍ତି ମାଲିକ ମାନେ ତା ପିଲା ଛୁଆଙ୍କୁ ନ କହିକି ତାଙ୍କ ନାଁ ସବୁ କରିଦେଇଥାନ୍ତି ସବୁ କରିଦେଇଥାନ୍ତି ରାଜାମାନଙ୍କ ପାଖରେ ସେମିତି ସବୁ ଥିଲେ ରାଜାମାନଙ୍କ ଯୋଉ ଦାସୀମାନେ ସବୁ ଥିଲେ ଦାସୀମାନଙ୍କର ବଂଶର ଦାସୀମାନେ ଯୋଉ ଯାହାକୁ ସବୁ ବିବାହ ହେଲେ ରାଜାମାନଙ୍କ ପାଖ ସମୟ ରାଜାମାନେ ସେ ଦାସୀମାନଙ୍କୁ ରଖୁଥିଲେ ତାଙ୍କ ପାଖରେ ସବୁ ସନ୍ତାନ ହଉଥିଲା କିନ୍ତୁ ଜଣେ ଜଣେ ଦାସୀଙ୍କ ନାଁରେ ସେ ଗୋଟେ ଗୋଟେ ପାଟ ଦେଇଦେଉଥିଲେ ପାଟ ମାନେ ଗୋଟେ ଗୋଟେ ଏରିଆ ଗୋଟେ ଗୋଟେ କଣ କହୁଛେ ଗଡ଼ ଦେଇଦେଉଥିଲେ ଗୋଟେ ଦାସୀର ପୁଅକୁ ଦେଇଦେଉଥିଲେ ଯାହା ତ ନାଁରେ ସବୁ ଜାଗା ବାଡ଼ି କରିଦେଲେ କାହିଁକି ସେ ଦାସୀ ଏମିତି ସେବା କରିଛି ତାର ଏତେ ସମର୍ପଣ ଏତେ ଲୟାଲିଟି ରହିଛି ତାର ଆଦର୍ଶ ତାର ସମର୍ପଣ ତାର ଭାବନାରେ ସେ ରାଜା ଖୁସି ହେଇକି ତା ନାଁରେ ଦେଇଦେଉଛି ସେ ଯୋଗ୍ୟ ନୁହେଁ ସେଟା ଦାସୀଟା ତା ପୁଅ ପାଇଁ ସେ ଦେଇଦେଉଛି ଗୋଟେ ମନୁଷ୍ୟର ହୃଦୟ ସମର୍ପଣ ବି ତରଳିଯାଏ ଭଗବାନ ତାହେଲେ କଣ ଯେ ଜଣେ ଦିନ ରାତି ଭଗବାନଙ୍କର ସେବା କରୁଛି ଭଗବାନଙ୍କୁ ଜପ କରୁଛି ଭଜନ କରୁଛି ତାର ମନୋଭାବ ଠିକ ରହିଛି ଭଗବାନ ଋଣୀ ହେଇଯାନ୍ତି ଯେମିତି ଏଠି କହୁଛନ୍ତି ନା ତୁମର ସମର୍ପଣରେ ମୁଁ ଋଣୀ ହେଇଗଲି କହିଲେଣ ଚଷ୍ମା ପ୍ରତିବନ୍ଧକ କୋଟିର ବି ତିରସ୍କୃତ ବତ୍ୟା କୋଟି କୋଟି ପ୍ରତିବନ୍ଧକୁ ତୁମେ ତିରସ୍କାର କରିକି ଆସିଛ ମୁଁ ସେଥିପାଇଁ ଋଣୀ ହେଇଗଲି ତୁମେ ଟିକେ ବସ ମତେ ଟିକେ ଦର୍ଶନ କରିକି ଯାଅ ମୁଁ ତୁମ ଋଣ ସୁଝି ପାରିବିନି ଭଗବାନ କେତେ ମହାନ ତାଙ୍କ ହୃଦୟ କେତେ ମହାନ ଆମ ପାଖରେ ଆମ ତରଫରୁ ଗୋଟେ ଭୁଲ ରହିଯାଉଛି ମୁଁ କାହା ପାଇଁ କରୁଛି ଭକ୍ତ ଯୋଉ ସେବା କରୁଛି ତାର ବିଚାର ବି ଭିନ୍ନ ଭିନ୍ନ ରହୁଛି ନା ଆମେ କାହା ପାଇଁ କରୁଛେ ଏଇଟା ବିଚାର କରିବାକୁ ପଡିବ କର୍ମଟା କେତେବେଳେ କଷ୍ଟ ହୁଏ ଖଟିବାଟା କେତେବେଳେ କଷ୍ଟ ଲାଗେ ଯେତେବେଳେ ତୁମର ପିଲା ଛୁଆଙ୍କ ସହିତ କିଛି ସମ୍ପର୍କ ଭଲ ନାହିଁ ତ ପିଲା ଛୁଆ ଭଲ ତୁମକୁ ପାଉନାହାନ୍ତି ତୁମେ ପିଲା ଛୁଆଙ୍କ ସହିତ ଭଲ ସମ୍ପର୍କ ଗୋଟେ ଘରେ କେହି ମମତା କରୁନା ସେତେବେଳେ ଖଟିବାଟା ଭାରି ପରିଶ୍ରମ ଲାଗେ ସତନ ମିଛ ଦେଖ ତୁମ ପରୀକ୍ଷା କରି ହଁ ଯିଏ ଘରେ ତାର ଭଲ ପଡୁଛି ସ୍ତ୍ରୀ ସାଙ୍ଗରେ ପିଲା ଛୁଆ ଭଲ ମନ୍ଦ ସାଙ୍ଗରେ ପଡୁଛି ସେ ଖଟିବାକୁ ଡରିବ ଦିନ ରାତି ସେ ଖଟିକି ତାର ସେ ଷଣ୍ଢ ଯେମିତି ଲଢେଇ କରେ ମାଟି ତାଡେ ସେ କରିବ ସେଟା କାହିଁକି ତା ସମ୍ପର୍କ ସମ୍ବନ୍ଧରେ ରହିଛି ନା ସେ ଖଟିଲେ ତାକୁ ଦୁଃଖ ଲାଗିବନି ସମ୍ବନ୍ଧଟା ନଥିଲେ ଦୁଃଖ ଲାଗିବ କାହିଁକି ମତେ କରିବାକୁ ଯିବି ଏ ଦେଖୁନା ସେ ଯୋଉ ଆଗରୁ ସବୁ ତ ଥିଲା ସବୁ ଜାଣିଛୁ ଏ ଦିଟା କଣ ହେଟା କୁହନ୍ତି ଦିଟା ଭାଇ ଥିଲେ ତାଙ୍କର ଯୋଉ ଦିଟା ସ୍ତ୍ରୀ କଣ କୁହାଯାଏ ଯା ନା କଣ ହେବେ ସେମାନେ ନା ଦିଟା ଭାଇ ଦିଟା ଭାଇ ତାଙ୍କ ସ୍ତ୍ରୀ ଯା ସେ ଯା ଗୋଟା ସେ କହିବେ ମୁଁ କାଇଁ ଏତେ କରିବାକୁ ଯିବି ସେ କହିବେ ମୁଁ ଏତେ କାଇଁ କରିବାକୁ ଯିବି ମୋର ଏତେ କଣ ଦରକାର ଖଟିଆ ତାର ପିଲା ଛୁଆ ତାର ଝିଅ ଅଛନ୍ତି ତାର ପୁଅ ଅଛନ୍ତି ସେ ରୋଷେଇ କରୁନି ଏଭଳିଆ ସମ୍ପର୍କ ସବୁ କାହିଁକି ଆସେ ତାଙ୍କ ସମ୍ବନ୍ଧ ଗୁଡା ଯେତେବେଳେ ଠିକ ନ ରହେ ଯେତେବେଳେ ସମ୍ବନ୍ଧ ଠିକ ନ ରହିବ ତୁମ ସେବା କରିବାକୁ କଷ୍ଟ ଲାଗିବ ଆଉ ଯେଉଁଟା କରୁଥିବ ବି ଆନନ୍ଦ ଲାଗିବନି ସେ ଠେଲ ଦେଇକି ଗୋଟେ କରିଦେଇଯାଉଥିବ ଇଏ ଗୋଟେ ଠେଲ ଦେଇକି କରିଦେଇଯାଉଥିବ ଦେଖୁନି ଯୋଉ ଘର ଗୁଡାକରେ ସବୁ ପଡେ ନା ଦିଟା ତିନିଟା ସ୍ତ୍ରୀ ଲୋକ ଥିବେ ତାଙ୍କ ଭିତରେ ପଡୁନଥିବ ସେ ଭାଇ ଗୁଡାକରେ ପଡୁନଥିବ ସେ ଘରଟା ସବୁ ସେମିତି ଚାଲିଥିବ ଇଏ ଆସୁଥିବ ଠେଲା ମାରିଦେଇ ପଳଉଥିବ ସିଏ ଆସୁଥିବ ଠେଲେ ସେ ଘର ସେମିତି ଚାଲିଥିବ ସମ୍ବନ୍ଧ ନାହିଁ ନା ଏ କଥାଟା କାହିଁ ପଡୁଛି ସମ୍ବନ୍ଧ ନଥିଲେ ତ ଯୋଉ ସେବାଟା ଆମେ କରୁଛେ କେଉଁ ଉଦ୍ଦେଶ୍ୟରେ କରୁଛେ ତାକୁ ବି ଭଗବାନ ଜାଣୁଛ ଏ କର୍ତ୍ତବ୍ୟ ବୁଦ୍ଧିରେ କରୁଛି ମୁଁ ରହିଛି ନ କଲେ ଅସୁବିଧା ମୋତେ ଏତିକି କରିବାକୁ ପଡିବ ମୁଁ ଅଧିକା କରିବି ନାହିଁ ଏମିତି ଅଫିସ ଡ୍ୟୁଟି କେତେ ଛଅ ଘଣ୍ଟା କି ଆଠ ଘଣ୍ଟା ଶୋଇଲା ମାନେ ସେଗୁଡା ସାଇରେନ୍ ବାଜିବ ସେଗୁଡ଼ା ଅନେଇଥିବେ ତା ଆଗରୁ ହିଁ ସରିଗଲା ବାହାରି ପଳେଇ ଆସି ତାଙ୍କ କେମିତି ଏଇଟା ସରିବାର ଅଛି ମୋର ସିଏ ଯୋଉ ଅଫିସରେ କାମ କରୁଛି ସିଏ ଆଉ ଚିନ୍ତା କରୁନି ଯେ ମୋର କମ୍ପାନୀଟା ମୁଁ ଠିକ ସେ କାମ କଲେ ମୋ ଜୀବନ ସାରା ଚାକିରି ପାଇବି କମ୍ପାନୀ ବି ଡେଭଲପ ହବ କେତେ ଲୋକ ବି ଏଥିରେ ଉପକାର ପାଇବେ ସେଟା ସେ ଚିନ୍ତା କରୁନି ସେ କଣ ଚିନ୍ତା କରୁଛି କେମିତି ମୋ ଡ୍ୟୁଟିଟା ସରିବ ତାର କମ୍ପାନୀ ବୁଡ଼ିଲା କଣ ଭାରତରେ ଯେତେ କମ୍ପାନୀ ସବୁ ବୁଡ଼ିଗଲା ଏ ଯୋଉ କଣ ଗୋଟେ ଥିଲା ଏଠି କଳ ଗୋଟେ ଚୌଦ୍ୱାରରେ କାଗଜ କଳ ନଥିଲା ନା ଚୌଦ୍ୱାରରେ କାଗଜ କଳ ଗୋଟେ ଥିଲା ଆଉ କୁଆଡେ କେତେ କଣ ସଉଦା ସବୁ ବୁଡ଼ିଗଲା କାହିଁ ଷ୍ଟାଫ ଯେତେବେଳେ ନିଜେ ଭାବିବେ କଣ ଆମର ସେ କଣ ହଉଛି ଆଉ ମଠ ମନ୍ଦିର କଣ ହେଲା ଏ ଯୋଉ ଯେତେ ମଠ ମନ୍ଦିର ସବୁ ବଡ ବଡ ରାଜ୍ୟ ପୁରୀରେ ଦେଖୁଛୁ ଯୋଉ କଣ ଯୋଉ ଏମାର ମଠ ଯୋଉ ଆମର ଗମ୍ଭୀରା ଯୋଉ ବଡ ବଡ ମଠ ସବୁ ଓଡ଼ିଆ ମଠ ଯେତେ ବଡ ବଡ ମଠ ସବୁ କାହିଁ ସେ ମଠ ସବୁ ଚାଲିଗଲା କମ୍ ଭୂସମ୍ପତି ମହାନ୍ତ ମାନେ ବଡ ବଡ ସବୁ ତାଙ୍କର ଥିଲେ ବହୁତ ଟଙ୍କା ପଇସା ଚେଲା ଥିଲା କଣ ଏମିତି ହେଇ ଅସୁବିଧା ହେଇଗଲା ମଠ ଗୁଡା ଦେଖୁନା ସବୁ ଭାଙ୍ଗି ବୁଡ଼ି ବୁଡ଼ି ହେଲା ନା କାହିଁକି ଏମିତି ହେଇଗଲା ଯୋଉମାନେ ରହିଲେ ସେମାନେ କଣ ଭାବିଲେ ଷ୍ଟାଫ୍ ଭଳିଆ, ଷ୍ଟାଫ୍ ଭଳିଆ ଭଳିଆ ସେଟା ସେବାରେ ଯିବନି, ସେଟା ଭଗବାନଙ୍କ ସେବାରେ ଗଲାନି, କର୍ତ୍ତବ୍ୟ ବୃଦ୍ଧିରେ କର୍ମ ବୁଦ୍ଧିରେ ସେଥିରେ ମୋର କଣ ଯେ ମୁଠି ସୁଖ ରହିଗଲେ ଗଲା, କିଏ ଏତେ ଅନ୍ଧା ବୁଝି, ସେଟା ବି ଭଗବାନ ଜାଣିଛନ୍ତି। ଭଗବାନ ସମସ୍ତ ବୁଦ୍ଧିର ସାକ୍ଷୀ, ସେ ଜାଣିଛନ୍ତି ଇଏ କୋଉ କେଉଁ ବୁଦ୍ଧିରେ କରୁଛି। ତ୍ୟାଗର ମହିମାଟା ରହିଛି, ଭଗବାନ ପ୍ରତି ତ୍ୟାଗର ମହିମା ରହିଛି। ଭଗବାନ ସେଥିପାଇଁ କହିଲେ ମୁଁ ଋଣୀ ହେଇଗଲି, ତୁମେ ଯଦି ସେଇଭଳି ଭଗବାନଙ୍କୁ ଭଗବାନଙ୍କ ପାଇଁ ସେଥିରେ ପ୍ରେମରେ ସ୍ନେହରେ କରୁଛ, ଭଗବାନ ଋଣୀ ହେଇଯିବେ, ଆଉ ସେ ଋଣ ଋଣକୁ ସୁଝିବା ପାଇଁ ତୁମକୁ ନେଇଯିବେ। ଚାଲ ମୁଁ ଋଣ ସୁଝି ପାରିବିନି, ଚାଲ ମୋ ପାଖରେ ରହିବ। ଏମିତି ଭଗବାନଙ୍କୁ କେହି ଯଦି କଷ୍ଟ କରିକି ସବୁ ମାନେ ବୈରାଗ୍ୟ ହେଇକି ପାଆନ୍ତି, ତାହେଲେ ହିମାଳୟ ଯେତିକି ଜିନିଷ ଭଗବାନଙ୍କୁ ପାଇଯାନ୍ତି, ସେ ବରଫ ରହିକି ସେ ଖାଉନାହାନ୍ତି, ସେ ଗଙ୍ଗା ପାଣି ପିଉଛନ୍ତି, ସେ ଫଳମୂଳ ଖାଉଛନ୍ତି। ଆଜିକାଲି ତ ସେମିତି ନାହିଁ କିଛି, ଯେଉଁମାନେ କରୁଥିଲେ ତାହେଲେ ସେମାନେ ସବୁ କୃଷ୍ଣ ପାଇଥାନ୍ତି। ଭଗବାନଙ୍କ ପାଇଁ କିଏ କଣ କରୁଛି, ଭଗବାନଙ୍କ ପାଇଁ ପ୍ରଭୁଙ୍କ ପାଇଁ କିଏ କଣ କରୁଛି। କୃଷ୍ଣ ସେଠି କହୁଛନ୍ତି, କାରଣ ସ୍ୱାର୍ଥଦର୍ଶୀ ବିବେକୀ ପୁରୁଷଗଣ ଆତ୍ମା ଏବଂ ପ୍ରିୟ ରୂପୀ ମୋ ପ୍ରତି ସାକ୍ଷାତ ଫଳାନୁସନ୍ଧାନ ରହିତ ନିରନ୍ତର ଭକ୍ତି ଯଥାଯଥ ଭାବେ ଆଚରଣ କରିଥାନ୍ତି। ଭଗବାନ ସେମାନଙ୍କୁ କହୁଛନ୍ତି, ନନୋଦ୍ଧାମୟୀ କରୁବନ୍ତି କୁଶଳା ସ୍ୱାର୍ଥଦର୍ଶୀ, ତୁମେ ଯାହା କରିଛ ଠିକ କରିଛ, ତୁମେ ସବୁ ଯୋଉ ତ୍ୟାଗ କରିକି ପଳେଇ ଆସିଛ, ମୁଁ ତୁମ ଋଣ ସୁଝି ପାରିବିନି, ତୁମେ ଟିକେ ସାକ୍ଷାତ କରି ବସ ଏଠି, ମୋତେ ଟିକେ ଦର୍ଶନ କର, ଦର୍ଶନ କରି ଫେରିଯା, ଫେରିଯା କଥା ଏବେ କହିନାହାନ୍ତି। ତୁମେ ଯାହା କଲ ଏଇଭଳି ସବୁ ଲୋକମାନେ କରନ୍ତି, କେଉଁମାନେ କରନ୍ତି, ଯୋଉମାନେ ପୂର୍ବରୁ ଭଗବାନ ମୋତେ ପାଇଛନ୍ତି। ଆମେ କେବେ ସବୁବେଳେ ମନେ ରଖି ଗୋଟେ ଜିନିଷ ମନେ ରଖିବା ଉଚିତ, ସମସ୍ତେ ଭଗବାନଙ୍କୁ ପାଇବା ପାଇଁ ଲାଳସା ସମସ୍ତେ କରନ୍ତି ନା, ସମସ୍ତେ ମୁଁ ଭଗବାନଙ୍କୁ ପାଇବି ଏଇଟା ନାହିଁ, ମୋ ଦୁଃଖଟା କେମିତି ଯାଉ। କଳିଯୁଗରେ ପ୍ରାୟ ଯୋଉ ପୂର୍ବଜୀ ମହାରାଜ ତାଙ୍କର ଭଲ ତାଙ୍କ ସୁନ୍ଦର ଆଚାର୍ଯ୍ୟ ନା ସେ ଜାଣିଛନ୍ତି, ତାଙ୍କ ତ ସବୁ ତ୍ରୈକାଳିକ ଜ୍ଞାନ ଆସୁଛି ସେ ଜାଣିଛନ୍ତି। ପ୍ରଭୁପାଦ କହିଲେ କଳିଯୁଗର ଯୋଉ ଭକ୍ତ ଏମାନେ ସବୁ ଆର୍ତି ଆଉ ଅର୍ଥାର୍ତି 90% ପ୍ରାୟ, ମାନେ ଯୋଉ ଭକ୍ତ ହେଇଛନ୍ତି ଏମାନେ ଭଗବାନଙ୍କୁ ପାଇବା ପାଇଁ ନା, ଜିଜ୍ଞାସୁ ସ୍ତରରେ ହୁଏ ନା, ତାପରେ ଜ୍ଞାନୀ, ତାପରେ ଶୁଦ୍ଧ ଭକ୍ତି, ପୁଣି ବି ଏମାନେ ଭାଗ୍ୟବାନ ଭଗବାନ କହିଲେ ଚତୁର୍ବିଧା ଭଜନ ଦେବନ ଜନା ସ୍ୱୀକୃତି ନଛନ୍ତି। ଯଦି ଠିକ ଠିକ ସେ ଭଜନ କରନ୍ତି ଏମାନେ ବି ଶୁଦ୍ଧ ଭକ୍ତି ସ୍ତରକୁ ଯାଇପାରିବେ, କିନ୍ତୁ ପ୍ରାୟ ଏମାନଙ୍କର ବ୍ୟାକଗ୍ରାଉଣ୍ଡ ହଉଛି ଆର୍ତି ଅର୍ଥାର୍ତି, ତାଙ୍କର ଅସୁବିଧା କିଛି ଅଛି, ସଂସାର ଅସୁବିଧା, ବହୁତ ପ୍ରୋବ୍ଲେମ ଫେସ୍ କରିଛନ୍ତି, ଟଙ୍କା ପଇସା ପ୍ରତିବନ୍ଧକ ଏଥିରେ, ସେଥିପାଇଁ ସେମାନେ ଅର୍ଥାର୍ଥୀ କିଛି ପାଇବା ପାଇଁ ଆଶା କରିଛନ୍ତି, ଭଗବାନଙ୍କ ପାଖକୁ ଆସିଛନ୍ତି। ପୁଣ୍ୟ ସ୍ୱୀକୃତି ଅଛି, ଭଗବାନ କହିଲେ ମୋତେ ଡାକୁଛି ନା, ଆଉ ଆର୍ତି ଦୁଃଖରେ ପଡିକି ଡାକୁଛନ୍ତି, ପ୍ରୋବ୍ଲେମ କିଛି ହେଲା ଭଗବାନ ମୁଁ ସୁଖରେ ରହି, ଆଉ କଣ ଶାନ୍ତିରେ ଟିକେ ସୁଖରେ ରହିବ, ଆଉ ଭଗବାନ ଡାକିବ ମୁଁ ସୁଖରେ ରହି, କେତେ ବୋକା ତୁମେ ସୁଖରେ କେତେ ରହିପାରିବ, ତୁମେ ଯେଉଁଠି ରହିବା ପାଇଁ ଚାହୁଁଛ ତୁମେ ସୁଖରେ ଏଇଠି ଜାଗାଟା ସୁଖରେ ରହିବାକୁ ତୁମକୁ କାହାକୁ କେବେ ମାୟା ଦବନି, ତୁମେ ସୁଖରେ କେମିତି ରହିବ, ସୁଖ ରହିବାକୁ ହେଲେ ଭଗବାନଙ୍କ ସେବା କରିବାକୁ ପଡିବ, ସେ ପଏଣ୍ଟଟା ବେଶୀ ହଉଛି। ଭଗବାନ କହିଲେ ନନୋଦ୍ଧା ସାକ୍ଷାତକାର ସାକ୍ଷାତ ଭାବରେ ନନୋଦ୍ଧାମୟୀ କୁର୍ବନ୍ତି କୁଶଳା ସ୍ୱାର୍ଥ ଦର୍ଶିନା ଅହେତୁକ ବ୍ୟବହତା ଭକ୍ତି ଆତ୍ମା ପ୍ରିୟ, ମୁଁ ହଉଛି ଆତ୍ମା ମୁଁ ଅତ୍ୟନ୍ତ ପ୍ରିୟ, ଏଇଟାକୁ ଜାଣିକି ଦୁଇ ପ୍ରକାର ଲୋକ ମୋର ଭଜନ କରନ୍ତି ଭଗବାନ କହୁଛନ୍ତି। ସମସ୍ତେ ଭଗବାନ ଡାକିପାରିବେନି, କୁଶଳା ଜଣେ ଅତ୍ୟନ୍ତ ଚତୁର ବୁଦ୍ଧିମାନ ସେମାନେ କେବଳ ଭଗବାନଙ୍କୁ ଡାକେ, ଆମେ ସବୁବେଳେ ଆର୍ତି ଅର୍ଥାର୍ତି ସ୍ତର ରହିଲେ ହବନି, ଏଇଟା ଗୋଟେ ବଡ଼ ପ୍ରୋବ୍ଲେମ। ଯଦି ମାନେ ସମାଲୋଚନା ଜିନିଷ ନୁହେଁ, ଇଏ ହଉଛି ପୁରା ସତ୍ୟ ଜିନିଷ। ବାହାରେ ଆମେ ବହୁତ ଦୁଃଖରେ ଥିଲେ ଯେତେବେଳେ ଭଗବାନ ଡାକିଲେ କିଛି ପଇସା ମିଳିଗଲା ଗଲା ଭକ୍ତି ଛାଡ଼ିଦେଲେ, ବା ଯାହା ବି କରୁଥିଲେ ସେ ଭକ୍ତିର କିଛି ଆଉ କୌଣସି ଆବେଶ ନାହିଁ। ଭକ୍ତ ହବା ପୂର୍ବରୁ ଯେତିକି ଭଗବାନ ମନରେ ବ୍ୟାକୁଳତା ଥିଲା, ମୁଁ ଠାକୁରଙ୍କ ଭକ୍ତ ହେଲା ଦିନ ରାତି ଭଗବାନଙ୍କୁ ଡାକିବି ଇଏ କରିବି ସଂସାରରେ କଣ ଅଛି, ଭକ୍ତ ହେଇଗଲା ପରେ କୁଆଡେ ଗଲା ଚାଲିଗଲା କୁଆଡେ, ଭକ୍ତ ହବା ପୂର୍ବରୁ ଯେ ନୂଆ ଭକ୍ତ ପ୍ରଥମେ ଆସିକି ସେ ଯାହାକୁ ଦେଖିବ ତା ଗୋଡ଼ତଳ ପଡ଼ିଯିବ, ହରେ କୃଷ୍ଣ କହିକି ନା ଯାହାକୁ ଦେଖିବ ତା ଗୋଡ଼ତଳ ପଡ଼ିଯିବ, ଆଉ ସେ ସବୁବେଳେ ଦେଖିବ ମଠକୁ ଆଇଲା ମନ୍ଦିରକୁ ଆଇଲା ମାନେ ତାକୁ କହିବ ପୁରା ମୁଁ ଆଇରେ ଠାକୁର ସବୁବେଳେ ଡାକିବି ସେବା କରିବି, ଆଉ ଜୀବନର କଣ ଅଛି, ଏମିତି ଖାଲି ବିଚାର କରୁଥିବ କାହିଁକି, କାହିଁକି ଏମିତି ବିଚାର ଆସେ, ତାର ସଂସାର ମାଟଟା ଜୋର ହେଇଛି, ସମସ୍ୟା ବହୁତ ଅଛି, ଯେତେବେଳେ ଠାକୁରଙ୍କୁ ଟିକେ ଡାକିଲା ଭଗବାନଙ୍କୁ ଡାକିଲେ ଭଗବାନ ଟିକେ କୃପା କରିଦେଲା ସେଇଠୁ ସରିଲା, ସେଇଠୁ ସେ ଆରମ୍ଭ କରିବ କିଏ କଣ ଏଠି କରୁଛି ସେକେଣ୍ଡ ଷ୍ଟେପ। ଆଗରୁ କଣ କରୁଥିଲେ ତ ଭକ୍ତ ନହା ପୂର୍ବରୁ କଣ କରୁଥିଲା, ମୁଁ କଣ କରୁଥିଲି ମୁଁ କଣ କରୁଛି, ଯେତେବେଳେ ସମସ୍ୟା ସମାଧାନ ହେଇଯିବ ସେଠୁ ସେ ଆରମ୍ଭ କରିବ, ତାର ଭକ୍ତ ଯୋଗୁ ଆସିଥିଲେ ତାର ସମସ୍ୟା ଟିକେ ସମାଧାନ ହେଇଯିବ ସେଠୁ ସେ ଆରମ୍ଭ କରିବ, ଏଠି କିଏ କଣ କରୁଛି, କିଏ ଏଠି ସୁଧ ଭକ୍ତ ଅଛି, ସେ ଖୋଜିବ ସେଠୁ, ତା ସ୍ଥିତି କଣ ସେ ବୁଝିବନି, କୁଶଳ ଏମାନେ ନୁହନ୍ତି, ସବୁବେଳେ ଆର୍ତି ଅର୍ଥାତ୍ ଏଇଟା ଗୋଟେ ବହୁତ ବଡ ଦୋଷ ବର୍ତ୍ତମାନ ହେଇଯାଇଛି, ବହୁତ ଦୁଃଖରେ ଥିଲେ ଭଗବାନ ଭଗବାନ ତାଙ୍କୁ ଟିକେ ସୁଖର ସମସ୍ୟା ସମାଧାନ କରିଦେଲେ, ସେଠୁ ସେ ଆରମ୍ଭ କରିଦେଲେ ତାଙ୍କ ଉତ୍ପାଦ, ଫେରିଯାଅ ତୁମେ ଟିକେ ପଛକୁ ଫେରିଯାଅ, ଯାଅ ସମାଜକୁ ଥରେ ଯାଇ ଚିନ୍ତା କରି ଦେଖ, ଯିଏ କହୁଛି ଯିଏ ବହୁତ ବଡ ବଡ କଥା କହୁଛି ଭକ୍ତି ଯୁଗରେ, ତାକୁ କହିଦିଅ ତୁମେ ଯାଅ ପଳାଅ ଘରକୁ, ଯାଅ ଚାକିରି କର, ଯାଅ ବିବାହ ହୁଅ, ଯାଅ ଥରେ ଯାଅ 5 ବର୍ଷ ପାଇଁ ଯାଅ, ତୁମେ ଟ୍ରାଏ କରିକି ଫେର, ଜାଣିପାରିବ ତୁମେ ଭଗବାନ ତୁମକୁ ସୁଖ ରଖିଛନ୍ତି କି ତୁମେ ସେଠି ସୁଖ ରହିବ, ଯାଅ ମଣିଷର ଏଇଟା ହଉଛି ସ୍ୱଭାବ, ସେଠି ସେ ଗୋଟେ ଓଡ଼ିଆ ଲୋକ ଗୁଡା କୋଉ ଗୋଟେ କୋଉଠି ଦୋକାନ କୋଉଠି କୋଉଠି ଯାଇଥିଲେ ନା କଣ ସେ କୁହାହେଇଛି, ତାକୁ ସୁବିଧା ସୁଯୋଗ ଦେଲେ ସେ ମୁଣ୍ଡରେ ଚଢିବ, ମଣିଷ ଗୁଡା ଏମିତି ପ୍ରାଣୀ, ତାକୁ ସୁବିଧା ସୁଯୋଗ ତୁମେ ଦେଇଦେବ ସେ ମୁଣ୍ଡ ଉପରେ ଚଢିବ, ଆଜି ସେ ଆଇଛି ଭଗବାନ ଏତେ ସୁବିଧା ସୁବିଧା ସାଧୁ ଗୁରୁ ଏତେ ବ୍ୟବସ୍ଥା ପ୍ରଭୁପାଜୀ ଏତେ ବ୍ୟବସ୍ଥା ତାଙ୍କ ଶିଷ୍ୟମାନେ ସବୁକିଛି କରିଦେଲା ପରେ ବର୍ତ୍ତମାନ ଉତ୍ପାଦ ଭୋଜନ କରିବା କିଛି ନାହିଁ, ଇଏ କଣ କଲା ସିଏ କଣ କଲା, ଇଏ ତୁମେ ଏଟା କରିବାର ଥିଲା ଘରକୁ ପଳାଅ, ତୁମେ ବି ଗୋଟେ ସଂସ୍ଥା ତିଆରି କର, ତୁମେ ଯଦି ଭାବୁଛ ଏ ସଂସ୍ଥା ଠିକ ନାହିଁ ଏଠି ଲୋକମାନେ ଠିକ ନାହାନ୍ତି, ତୁମେ ଗୋଟେ ସଂସ୍ଥା ତିଆରି କର, ଦେଖ ଗୋଟେ ଛୋଟ ମଠ କର, ତୁମକୁ ଜାଗା ଦେଇଦେବି ମୁଁ, ଯିଏ କହୁଛି ନା ମଠ ମନ୍ଦିର ଭୁଲ ଅଛି ବୋଲି ତାକୁ ଡାକି ଆଣ ମୁଁ ଜାଗା ଦେଇଦେବି, ତାକୁ ମୁଁ କହିଦେବି ତୁମେ ନିଅ ଏଠି ଗୋଟେ ମଠର ମନ୍ଦ ହୁଅ, ପଇସା ଆଣ, ଭଗବାନଙ୍କୁ ରଖ, ଗାଈଙ୍କି ରଖ, ବାବାଜୀଙ୍କି ରଖ, ତାପରେ ତୁମକୁ କେତେ ଲୋକ ଭଲ ପାଇବେ ଆଉ କେତେ ଲୋକ ତୁମକୁ ପ୍ରଶଂସା କରିବେ ମୋତେ ଆଣି କହିବ, କହିବାଟା ବହୁତ ସହଜ, ଯିଏ କହୁଛି ନା ତାକୁ ଗୋଟେ ଜାଗା ଦିଆହେଇଯିବ, ତୁମେ ଯାଏ ମଠ କର, ଆମର ଏଇଟା ହଉଛି ବହୁତ ବଡ ଦୋଷ, ଆମର ଟିକିଏ ପ୍ରୋବ୍ଲେମ ସଲ୍ଭ ହେଇଗଲେ ଆମେ ଭୁଲି ଯାଉଛେ, ଏ କୁଶଳ ବୁଦ୍ଧି ନୁହେଁ ଏଇଟା, ଅହିତୁକି ଭଗବାନ କହୁଛନ୍ତି ଅବ୍ୟବ୍ୟତା, ଏଠି ଏଠି କହୁଛନ୍ତି ପ୍ରେମ ପରମ ପ୍ରେମବତୀ ନାମ ତାସମ ତଦାନିମ ଏବଂ ମନୋରଥ ପୂର୍ତ୍ତି ନାମ ରସପୃଷ୍ଟି ବହତି ରସପୃଷ୍ଟି ଆଚ ବିନା ନୀଳା ଚମତ୍କାର ଅତ ଭଗବତ ପ୍ରେମବଶ୍ୟାପି ତତ୍ ଦର୍ଶନ ଉତ୍ଥାୟ ରତ୍ୟା ସ୍ୱାଭାବିକ ଯୁଗମ କୃତପତ୍ୟ ଅପି ମନୁଷ୍ୟ କସ୍ମାଦେବ ଲୀଳା ଶକ୍ତି ଏବଂ ସ୍ଫୁରିତ ଐଶ୍ୱର୍ଯ୍ୟମ ତାସା ସ୍ୱଗୃହମ ପ୍ରତି ପ୍ରତ୍ୟାବର୍ତ୍ତନ କାରଣ ଅଭୂତ, ବର୍ତ୍ତମାନ ସେମାନେ ତ ସବୁ ତ୍ୟାଗ କରିକି ଆସିଥିଲେ, ଭଗବାନ ତାଙ୍କୁ ଫେରେଇ ଦେଲେ କାହିଁ, କାହାକୁ ଯଜ୍ଞପୁତ୍ର ଫେରିବା ପାଇଁ କାହିଁ, ଏଠି ଗୋଟେ ଲୀଳା ଭଗବାନ ଜାଣିପାରିଲେ ତାଙ୍କ ଲୀଳା ଶକ୍ତି ଅଛି ନା, ଭଗବାନଙ୍କର ବିଭିନ୍ନ ଶକ୍ତି ରହିଛି, ଲୀଳା ଶକ୍ତିରେ ପ୍ରଭୁ ଦେଖିଲେ ବର୍ତ୍ତମାନ ରସପୃଷ୍ଟି ଆଙ୍କର ହବନି, ଇଏ ଯଦି ସବୁ ତ୍ୟାଗ କରିକି ଆସିଛନ୍ତି ଇଏ କିନ୍ତୁ ଗୋପୀମାନଙ୍କ ଭଳି ଏମାନେ ରସପୃଷ୍ଟି ଆଙ୍କର ହେଇପାରିବେନି, କାହିଁକି ଏମାନେ ବିରହରେ ଟିକେ ରହିବା ଦରକାର, ବିରହ ରସ ସାଗରରେ ଚକ୍ରବର୍ତ୍ତ ଲେଖିଛନ୍ତି ଆଗକୁ, ଏଠି ଲେଖିଛନ୍ତି ଯଦ୍ୟପି ପ୍ରାୟ ପ୍ରେମବତ ଜନମ ସନ୍ନିଧ ଐଶ୍ୱର୍ଯ୍ୟ ନ ଆବିର୍ଭବତୀ, ଯେଉଁମାନେ ପ୍ରେମବତୀ ତାଙ୍କୁ ପ୍ରେମବତୀମାନଙ୍କ ସମ୍ମୁଖରେ ଭଗବାନଙ୍କର ଐଶ୍ୱର୍ଯ୍ୟ ଆସେ ନା, କିନ୍ତୁ ଲୀଳା ସୌଷ୍ଠବାର୍ଥମ ବିରହ ଉତ୍କଣ୍ଠା ବର୍ଦ୍ଧନାର୍ଥମ ତାସା ପ୍ରେମ ବର୍ଦ୍ଧନାଞ୍ଚ ଆବିର୍ଭବଞ୍ଚ ଏବ ଭଗବତ ରତ୍ୟାଖ୍ୟମ ଭାବମ ସମୟିତ, ଭଗବାନଙ୍କର କେମିତି ଏମିତି ଐଶ୍ୱର୍ଯ୍ୟ ଭାବ ଟିକେ ଚାଲିଗଲା, ଆଧରେ ଯେ ସବୁ ସେମାନେ ତ୍ୟାଗ କରିକି ଆସିଛନ୍ତି, ପୁରା ଭଗବାନ ମର୍ଯ୍ୟାଦା ଦେଲେ, ନାଇଁ ନାଇଁ ତୁମେ ଯାଅ ତୁମର ପତି ଅଛ ପଳା, ଗୋପୀମାନଙ୍କୁ ବି କହିଥିଲେ କି ନାଇଁ ତୁମର ପତି ଅଛନ୍ତି ପଳା, ଗୋପୀମାନେ ଗଲେନି, ଏମାନଙ୍କୁ କହିଦେଲେ ଏମାନେ ଯିବେ, ଏମାନେ କହିବେ ଆମେ ଗଲେ ଆମକୁ ଗ୍ରହଣ କରି, ନା ତୁମେ ଯାଅ ଯାଅ ଯାଅ, ପ୍ରେମ ବିରହ ଉତ୍କଣ୍ଠା, ପ୍ରେମରେ ବିରହ ଉତ୍କଣ୍ଠାଟାକୁ ବଢେଇବା ପାଇଁ ବଢେଇବା ପାଇଁ ଚତୁର ଭକ୍ତିରେ ଯେଉଁମାନେ ପ୍ରକୃତରେ ଭକ୍ତି ଯୁଗରେ ଆସୁଛନ୍ତି ସେମାନେ ସବୁବେଳେ ଏଇ ଭଗବାନ ଏଠି କହୁଛନ୍ତି କୁଶଳ ସ୍ୱାର୍ଥ ଦର୍ଶିନା, ମୋର କେଉଁଥିରେ ସ୍ୱାର୍ଥ ଅଛି, ମୁଁ କଣ କଲେ ମୋତେ ସ୍ୱାର୍ଥ ମିଳିବ, ଏସବୁ ସାଂସାରିକ ଧର୍ମ ଗୁଡିକ ମଠ ମନ୍ଦିର ଭଗବାନ ପବିତ୍ର ଜାଗାରେ ଏଗୁଡା ସବୁ ଲଗେଇବା ଉଚିତ ନାହିଁ, ସେ ଖାଇଗଲା ସେ ନେଇଗଲା ଇଏ ହେଲା ସେ ସେମିତି ହେଲା, ଏଠି ଗୋଟେ ଶୃଙ୍ଖଳା ସ୍ଥାନ, ଏଠି ଭଗବାନଙ୍କର ସ୍ଥାନ, ଏଠି ବୈକୁଣ୍ଠ, ଏଠି ବୈକୁଣ୍ଠ, ଏଠି ଏଠି ବୈକୁଣ୍ଠ ପ୍ରିନ୍ସିପଲ ରହିବା ଦରକାର, ବୈକୁଣ୍ଠ ଯେମିତି ପରସ୍ପର ସହଯୋଗ ସବୁ ଜିନିଷ ସେଇଭଳି ଭଗବାନଙ୍କ ସେବା ପାଇଁ ବହୁତ ଉଦାର ମନ ହେବାକୁ ପଡିବ, ହୀନ ମନୋବୃତ୍ତି ଯେଉଁମାନଙ୍କର ରହିଛି ସେମାନେ ପବିତ୍ର ସ୍ଥାନ ମାନଙ୍କର ରହିବା ଉଚିତ ନୁହେଁ, ଯେଉଁମାନଙ୍କର ଅତ୍ୟନ୍ତ ଲୋୟର କନସିୟସନେସ ସେମାନେ ସବୁ ରହିଲେ ଅସୁବିଧା ହବ, ତାଙ୍କର କିଛି ଲାଭ ହବନି ବରଂ ଅପରାଧ କରିକି ଆହୁରି କ୍ଷତି ହେଇଯିବ ତାଙ୍କର, ଏଠି ବହୁତ ବ୍ରଡ୍ ମାଇଣ୍ଡେଡ୍ ଅତି ଉଚ୍ଚ ବିଚାର, ସେ କଣ କଲା ଇଏ କଣ କଲା ଏମିତି ସେମିତି ସବୁବେଳେ ଭୃକୁଞ୍ଚନ କରିକି ଏସବୁ ବୁଲିବା ଏସବୁ ସେମିତି ନାହିଁ, କନିଷ୍ଠ ଅଧିକାରୀ ସ୍ତରରେ ସବୁବେଳେ ଜଣେ ରହିଲେ ସମସ୍ତଙ୍କୁ ଖାଲି ଶୃଙ୍ଖଳା କରୁ କରୁ ତୁମ ଜୀବନ ଚାଲିଯିବ, ବୁଢା ହେଇଯିବ ତୁମେ, ମାନେ ଭଜନ କରିକି ସେ ତାର ଗୋଟେ ନିଷ୍ଠା ଷ୍ଟେଜକୁ ଆସୁନି, ମୁଁ ଭଗବତ ପ୍ରାପ୍ତର ଲାଳସା ତାର ବଢୁନି, ତୁମେ ତାକୁ କେତେ ଠେଲିବ, ତାକୁ ଜୀବନ ସାରା ଖାଲି କହିବ ମଙ୍ଗଳାରତୀ ଆସ, ଭାଗବତ ଟିକେ ବଡ଼, ଷୋଳମାଳା ଜପ ଟିକେ କର, ଟିକେ ସେବା କର, তার কিছু করিবার নাই, তার তো স্বভাবিক কিছু স্পৃহ আসুনি না, তুমি কোন করিব? ভগবান কত সুন্দর শব্দ এটি কুছেন, নিবদ্ধ নন্দময় করবন্তি কৌশলা স্বার্থ দর্শিনা, মতো কেউ মানে অহেতু কি ভক্তি করতে, অব্যবহিত ভক্তি করতে, নিরন্তর ভক্তি করতে, কুশল অস্বার্থ দর্শিন, সব আর্থ অর্থার্থী স্তরের রহলে হব বহুত বহুত কষ্টরে আমি রুলে, সমাজের কিছু সম্মান বি নথিলা, সমাজের স্থিতি বি কিছু নথিলা, আজকাল শিক্ষিত পিলা মানে আসছে তার কিছু গোটে স্থিতি অছে, প্রায় সমাজের স্থিতি না, কি পচারে তুমি কেন তুমি বয়সের আসছ, তুমি কেউ ট্রেন তুমি কে পচারছ, হরে কৃষ্ণ কি কহিব না, কি হাত যোড়ি কে সার কেউ আসলে কে কে পচারতে তুমি সমাজে কেউ সম্মান আশা সমাজের আমি করলে বেড়ে ভগবান পাখ চালাইলে পুরা সঙ্গে সঙ্গে আগে আগে গোটে যেটা সম্মানের আশা মতো এটা দরকার মু এমনি কাম সেমনি তুমি কি আস বাবা গোটে মুহূর্ত যদি প্রভু মায়া তুমি ভগবান দেশের মায়া তুমি এটু বাহার করে দেব, তুমি সমাজের কি পচারিবে, কে পচারিবে তোমার পিতা মাতা সমাজ কিছু কে তুমি পচারিবে, বহু সাবধান হওয়া পড়ব, ভগবান নিজ মুখে কুমেন দেখ মতো সাক্ষাৎ যে ভক্তি করেন সে কুশল স্বার্থ দর্শী না, সে সবাই দেখুন মোট স্বার্থ কেমতি অনেক ভগবান প্রসন্ন করে পারলে কে উদ্দেশ্যে পূর্ব আমি আলোচনা করতে না, কে উদ্দেশ্যে আমি কর্ম করছে, কে উদ্দেশ্যে ভক্তি করছে, ভগবান ভালো ভাবে জানা, ভগবান ঠকি পারে সে বুদ্ধির সাক্ষী, কেতে না জানি মো সময়টা কেমন কটি যাও, বুঝলি আমি অঠবাসী পঁচিশ বছর তিরিশ বছর অঠর রয়েছে, সব প্রকার ভক্ত সঙ্গে মিশছ, সব জিনিস জাণিছ, কোটা আমি ঠকি পারিবে শুধু ভক্তি কি জনা, প্রথম স্থান কেউ কেউ সব স্তরের ভক্ত মানুষ সঙ্গে মিশছ, তা সমস্ত জাণিছ কেউ 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 অবস্থার ভক্ত মানে সব তাঙ্ক জীবন সব কাটতে, এটা সমালোচনা বিষয় এই এইভাবে অবস্থা রহিছেন স্টক হয়ে রয়েছে সে রাস্তার, অপরাধ কলে কিংবা স্বীকৃতি বড়াইলে সাধুগুরুঙ্কর সেবা কলে সে রহিগলে, কিছু চাহান্তি কে গোটে ঘর ছাড়ি না যে মানে এমতি আসি বদমাস করি মঠ মন্দিরে বা গোটে কে সে উদ্দেশ্য ছাড় না কে গোটে এমতি উদ্দেশ্যে আসি নিলে সঙ্গবশত এ যা কুহাগাল পূর্বর কত দুঃখী লে এটি আসিগলে টিকি সুখ ভগবান দিয়ে দেলে সঙ্গে সঙ্গে পুঁ পূর্ব জিনিস ভুল চালিগাল পুরা বদলে গেল, ভগবান কেউ শব্দ সব প্রভুঙ্কু সব জনা না বুদ্ধি সে সাক্ষী না, কত লোক জানি সময়টা মোটর কেমন কটি যাও, আরে এটা ননসেন্স আইডিয়া, তো সময়টা কাটি দৌছ, সময়টা কত মূল্যবান, যদি সময়টাকে আমি কেবল কাটি দেওয়া এটা অজ্ঞান বুদ্ধি না, এটা সময়টাকে আমি সেমতি ভাবে কাটি দিয়ে যা, তাহলে এই জন্মের স্বীকৃতি অর্জন করবানি, তাহলে পুরো পরজন্মটা কোণ হব কিছু লাভ হবনি না, যদি কি সাধু হয়ে ভাবছি সময়টা খালি কাটি দেবি আর পুরো নেক্সট লাইফ পুরো আউটে পুরো স্বর ধরে পড়বে কি না, আচ্ছা যদি নেক্সট লাইফ কি স্বর ধরিয়া বি মো ভগবান পাখ ন যাই পারে, গোটে ভালো স্বর গোটে হো গোটে ভালো ভক্ত মো এক জন্ম হুয়ে সেপাই কিছু মো সেবা করে নেবি, বিভিন্ন স্টেজের ভক্ত মানে সব রয়ে মানে স্টক হয়ে রয়েছেন সে প্রোগ্রেস করে পার না, তাঁর উৎসাহ আসুনে ভক্তি ভগবান ভক্তি করা সময়টা আমি সময়টা কাটি দেওয়া কেবল চাহিদা সময়টা কোথায় কটি যাব গোটা হলে এটা লস হয়ে গেল না, আমার সময়টা কাটি দেওয়া এটা গোটে লক্ষ্য কিছু কিছু ভক্ত লক্ষ্য রহলা, কেতে ভক্ত রয়েছেন গভীরতার সহ চাহুন কৃষ্ণ পাই মতো এই জন্মের মতো ভগবান প্রাপ্তি হবি, আছে রহলে কম্পিটিশন কম্পিটিশন মুড সে সেটা করছে মু এটা করি সে এমতি কলা মু এমতি করি সে এমতি প্রচার করছে মু সেমতি প্রচার করি কম্পিটিটিভ মুড কি কোণ করছে আমার কিছু আবশ্যক না, ভীমসেন সে হাজার টা মারি পারে বা এত গোদাম চলাই পারে এত ইয়ে করে পারে খাই ভোজন বি সেটি করে পারে, তা সহ ভীমসেন সহ আমাকে তুলনা করা যা কে তার কোণ করছে করু, অর্জুন অর্জুন স্তর কার্য করে ভীমসেন ভীমসেন স্তর কার্য করে অন্য দেখি আমি অনুকরণ করে ঠিক না সেটা ভুল না, সব সেপটে কিছু গোটে মনোভাব কিছু কিছু ভক্তঙ্কর রহিলা সময় অন্য সময় গড়াইবা পাই কিছু জন চাহিলে কিছু জন চাহিলে খালি কম্পিটিটিভ মুডরে পরস্পর ভিতরে প্রতিযোগিতা গোটে মনোভাব কেবল সময়টা কটাইলে সেটা করছি ময়টা করি সেটা করছি ময়টা করি এমতি হল আছে, সে তো এমনি সংসার কুহনি যেমনি মুখ কৌলি না সে দুইটা স্ত্রী লোক সে কুহনি সে তো এত করুনি ময়টা কাই করে যাবি সে তো এমনি করছে মু কাই করে যাবি এ ক্যাটাগোরি রেখেছি আমার রহলে সে তো এতিকি সেবা করছে মু কাই এটা করে যাবি, আরে ভাই তুমি স্বার্থ দর্শন ব্যক্তি এমতি নুহতি সে তো এত বর্ষর ভক্ত সে তো মঙ্গলের আসুন সে তো গুরু পূজা আসুন সে তো এটা করুন মু কাই করে যাবি মতো কাই আপনার কোচেন কোশি গোটে ভক্তর মনোভাব এটা কোশি কুশল ব্যক্তির মনোভাব নুহে কুশল স্বার্থ দর্শী না কি কোণ করছে সেটা আমার উদ্দেশ্য নুহে, আমার উদ্দেশ্য হচ্ছে মু কেমতি ভগবান পাইবি ମୋ କର୍ତ୍ତବ୍ୟଟା ମୁଁ କିଭଳି ଠିକ ଭାବରେ ସମ୍ପାଦନ କରିବି। ଚୋର ଗୋଟେ ସେ ଆମର ଚାଲିଗଲେଣି ଭକ୍ତିଚାରୁ ମହାରାଜ, ସେ ଗୋଟେ ମିଟିଙ୍ଗ ବସ୍ତାଏ ବୁଝିବାକୁ ଭକ୍ତିଚାରୁ ମହାରାଜ ସେ ଗୋଟେ ସୁନ୍ଦର କଥା କହିଲେ। ସେ ଗୋଟେ ଭକ୍ତଙ୍କ ନାଁ କୁହାହେଲା, ସେ ଭକ୍ତ ଏମିତି କହୁଛି, ସେ ଭକ୍ତ କହୁଛି ଏମିତି ଏମିତି, ସେ ଭୁଲ କରୁଛି। ମୁଁ କହିଲି କଣ ହେଲା, ସେମାନେ ସବୁ ପୂର୍ବ ଶିଷ୍ୟ, ସେମାନେ ଶିକ୍ଷିତ ଲୋକ ସବୁ ଜାଣିଛନ୍ତି, ସେ ଭଲ କଥା କହିଲେ। କହିଲେ ଚୋର ଯାଇକି ଜଜ୍ରେ ଜଜ୍ ପାଖରେ ଆଉ ଗୋଟେ କହିପାରିବେନି, ଆଜ୍ଞା ସିଏ ଆପଣ ମତେ କାହିଁକି ଦଣ୍ଡ ଦଉଛନ୍ତି, ସେ ଚୋର ତ ଏତିକି ଟଙ୍କା ଚୋରି କରିଥିଲା, ସେ ଚୋରି କରିଥିଲା, ମୁଁ ଚୋରି କଲେ ମୋର ଅସୁବିଧା କଣ ହେଲା। ଜଜ୍କୁ ସେ ଚୋରର କୌଣସି ରାଇଟ୍ସ ନାହିଁ ଜଜ୍କୁ କିଛି କହିବା ପାଇଁ, ସେ ଭୁଲ କରିଛି ମାନେ ଆଗେ ତୋ ପାଇଁ ଯୋଉ ଦଣ୍ଡଟା ତତେ ସ୍ୱୀକାର କରିବାକୁ ପଡିବ, କେଉଁ ଚୋର ଚୋରି କଲା ହେଟା, ସେଟା ସେ କଥାଟା ଜଜ୍ ବୁଝିବ। ଷ୍ଟେଟ୍ ମହାରାଜ ସେ କଥା କହିଥିଲେ, ମୋତେ ଆରେ ଭଲ କଥା କହିଲେ, କୌଣସି ଚୋର କଣ କହୁଛି କି, କୋଉ ମର୍ଡରର କହୁଛି କି, ଆଜ୍ଞା ସେ ଇନ୍ଦିରା ଗାନ୍ଧୀକି ମାରିଦେଇଥିଲା ସେଦିନ ସେ ଲୋକଟା, ଆଉ ମୁଁ ପ୍ରଧାନମନ୍ତ୍ରୀକି ମାରିଦେଲା, ଆଉ ମୁଁ ମାରିଦେଲି, କଣ ଅସୁବିଧା ହେଲା, ସେ କହିବେ କି ସେ କଥାଟା। କୌଣସି ଦୋଷୀ ଆଉ ଗୋଟେ ଦୋଷୀର ଉଦାହରଣ ଜଜାଗ୍ର ଦେଇପାରିବେନି। ଆମେ ସେ ଗୋଟେ ଭକ୍ତି ଜୀବନରେ କିଏ କଣ କରୁଛି, ସିଏ ଏମିତି କଲା, ସିଏ ଏହା କଲା, ସିଏ ତାହା କଲା, ତା ବୋଲି ମୁଁ ସେମିତି କରିବି, ପାଳିଦା ଏଟା ଗୋଟେ ସ୍ୱାର୍ଥ ବ୍ୟକ୍ତି, କୁଶଳ ସ୍ୱାର୍ଥ ବ୍ୟକ୍ତିର ଏଟା ଲକ୍ଷଣ ନୁହେଁ। ମୁଁ ଯାହା କରିବି ମୋତେ ସେଇ ହିସାବରେ ଭଗବାନ ଫଳ ଦେବେ, ଅନ୍ୟ ଯିଏ ଯାହା କରିବେ ତାକୁ ସେଇ ହିସାବରେ ଭଗବାନ ଫଳ ଦେବେ, ସେଥିରେ କଣ କଣ ଅସୁବିଧା ରହିଛି। ଭକ୍ତି ଯୋଗ ବହୁତ ସୂକ୍ଷ୍ମ ଜିନିଷ, ବହୁତ ସୁନ୍ଦର ବିଚାରଧାରା ନେଇକି ତୁମକୁ ବଞ୍ଚିବାକୁ ପଡିବ। ଯଦି ତୁମେ ଅନ୍ୟର ବିଚାରଧାରାରେ ପ୍ରଭାବିତ ହେଇଗଲ, ଶାସ୍ତ୍ର ତତ୍ତ୍ୱ ଜାଣିଲ ନା, ଜୀବନ ବର୍ବାଦ ହେଇଯିବ ତୁମର। ଏତେ ବଡ ତ୍ୟାଗ କରି ପିତାମାତା ସବୁ ଛାଡିକି ଆସିଲ, ବିବାହ ଚୁରା ଭଲ ମନ୍ଦ ହେଲା ନା, ତାପରେ ସେସବୁ ଗୋଟେ ତୁମ ନିରାଶ ଲାଗିବ, ଆରେ ମୁଁ ସବୁ ଛାଡିକି ଆଇଲି ମତେ କିଛି ମିଳିଲାନି। ନାଇଁ ନାଇଁ, ମତେ ଠିକସେ ମୋ କାର୍ଯ୍ୟକୁ ପରଫେକ୍ଟଲି କରିବାକୁ ପଡିବ, ଅନ୍ୟମାନେ କଣ କରୁଛନ୍ତି ସେଥିପାଇଁ ମୋ ଧ୍ୟାନ ଦେବାର ଆବଶ୍ୟକ କିଛି ନାହିଁ। ମୁଁ ଯାହା କରିବି ମୋତେ ସେଇ ସାର ଫଳ ମିଳିବ। ଭଗବାନ ଯେଉଁଟା କହିଛନ୍ତି ସେଟାକୁ ମନେ ରଖିବାକୁ ପଡିଛି, ଯେ ଥମାମ ପ୍ରବର୍ତ୍ତନ୍ତି ତାଂସ୍ତଥେ ଭୁଜାମ୍ୟ, କିଏ ଆଳସୀରେ ସେବା କରୁନି, କିଏ ସମୟ କାଟିବା ପାଇଁ କରୁଛି, କିଏ ତାର କମ୍ପିଟେଟିଭ ମୁଡ୍ରେ କରୁଛି, କିଏ ତାର କଥା ଅଲଗା ଇତର ଉଦ୍ଦେଶ୍ୟରେ କାମ କରୁଛି, ସେଥିରେ ଆମର କିଛି ମତଲବ ନାହିଁ। ଭଗବାନଙ୍କୁ ସବୁ ଜଣା ନା, ଏଠି ଭଗବାନ ଚକ୍ରବ୍ୟ ଟିକାରେ ସେ କଥା କହୁଛନ୍ତି, ନ କେବଳ ମୋ ଭଗବତା ଏବଂ ସଜ୍ଜତେ କିନ୍ତୁ ବହବ ଅନ୍ୟପି ମହି ପରମେଶ୍ୱରଂ ଭକ୍ତି କରୁଛନ୍ତି ପ୍ରୀତିଂ କରୁଛନ୍ତି। ଦେଖ, ତୁମେ ଯେ କେବଳ ମୋତେ ଭକ୍ତି କରୁଛ ତା ନୁହେଁ, ଭାଗବତ ଆଚାର୍ଯ୍ୟ ମାନେ ବହୁତ ସୁନ୍ଦର ଆନାଲାଇଜ୍ କରି ଲେଖି ରଚନା କରିଦେଇଛନ୍ତି ନା, ପ୍ରକଟ ହେଇଛନ୍ତି ନା। ଭକ୍ତିରେ ଏମିତି ନାହିଁ ଯେ ଆମେ ଗୋଟେ ନୂଆ ଉପାୟ କିଛି ତିଆରି କରିଦେବା, ଗୋଟେ ଆଡଜଷ୍ଟମେଣ୍ଟ ଭକ୍ତିରେ କିଛି ନାହିଁ। ଆଡଜଷ୍ଟମେଣ୍ଟ ମାନେ ଗୋଟେ ପ୍ରୋବ୍ଲେମ ଆସିବ, ସମୟ କାଳ ପରିସ୍ଥିତି ହିସାବରେ ତୁମେ ତୁମକୁ ନିଜକୁ ଆଡଜଷ୍ଟମେଣ୍ଟ କରିବ, କିନ୍ତୁ ଭକ୍ତି ପ୍ରିନ୍ସିପଲ ସହିତ କିଛି ଆଡଜଷ୍ଟମେଣ୍ଟ କରାଯିବନି। ଯଦି ଆମେ ଯୁଆଡେ ଯିବା, ଷୋଳମାଳରୁ କଣ କମ କରିପାରିବା ମାଳା, ପ୍ରସାଦ ଛଡ଼ା କଣ ଅଲଗା କିଛି ଖାଇପାରିବା, ଭୋରୁ ଆମେ ଉଠିବାନି, ତିଲକ କରିବାନି, ଯୋଉଠି ଯେଉଁ ସ୍ଥିତିରେ ତା ସହିତ କିଛି କମ୍ପ୍ରମାଇଜ୍ କରିହବନି, ଏଗୁଡା ସବୁ କରିବାକୁ ହିଁ ପଡିବ। ଆମେ କେବେ ଭାବିବା ଉଚିତ ନା, ଆମେ ଯୋଉଟା କହିଦଉଛୁ ବହୁତ କିଛି, ଭଗବାନ ତାକୁ ଉଦାହରଣ ଦେଇ କହୁଛନ୍ତି, ତାଙ୍କୁ ସେମାନଙ୍କୁ ଉଦାହରଣ ଦେଇ କହୁଛନ୍ତି, ଦେଖ ତୁମେ ଯେ କେବଳ ଭକ୍ତି କରୁଛନ୍ତି ନା, ବହବ ବି କରୁଛନ୍ତି, ବହୁତ ଏମିତି ଭକ୍ତି କରିଛନ୍ତି ପୂର୍ବରୁ, କେଉଁମାନେ କରିଛନ୍ତି ତାର ଉଦାହରଣ ଏଠି ଦଉଛନ୍ତି। ନ କେବଳ ମାଇଁ ଭବତା ଏ ବହ ସଜ୍ଜତେ, ତୁମେ ଯେ କେବଳ ମୋ ପ୍ରତି ଆସକ୍ତି ତା ନୁହେଁ, କିନ୍ତୁ ବହବ ବି, କିନ୍ତୁ ବହୁତ ଲୋକ ମୋ ପ୍ରତି ଏମିତି ଆସକ୍ତି ହେଇଛନ୍ତି। କିଏ ତେ ସେମାନେ, କିଏ କେଉଁମାନେ ମୋ ପ୍ରତି ଆସକ୍ତି ହୁଅନ୍ତି, କେଉଁମାନେ ମୋ କଥା ଚିନ୍ତା କରନ୍ତି, କୁଶଳା ଚତୁରା, ଭଗବାନଙ୍କୁ ପାଇବା ପାଇଁ ଯେଉଁମାନେ ଇଚ୍ଛା କରନ୍ତି ସେମାନେ ଚତୁର। ଖାଲି ଚତୁର ନୁହେଁ ଯେ ଭଲ ଖାଇବା ଭଲ ପିନ୍ଧିବା ଅନ୍ୟକୁ ଠକେଇ ଦେବା ଆମେ ଗୋଟେ କିଛି, ଏଇଟା ଚତୁରାମି ନୁହେଁ, ଚତୁରାମି ହଉଛି ଯେ ଜନ କୃଷ୍ଣ ଭଜେ ସେ ବଡ ଚତୁର, ଏଇଠି ଚତୁରାମି ଭଗବାନ ଏଠି କହୁଛି ମତେ ଯିଏ ପାଇବାର ଲାଳସା ରଖେ ସେ ହଉ ଚତୁର, ନା ତୁମେ ଠକିଯିବ, ତୋର ଯଦି ଭଗବାନଙ୍କ ପାଖକୁ ଯିବାର ଇଚ୍ଛା ନାହିଁ, ଆଉ କେବଳ ସମସ୍ୟା ମୋର ଏଇଟା ସମସ୍ୟା ମୋର ଏମିତି ଅସୁବିଧା ହଉଛି ମୋର ସେଇଟା, ତୁମେ ଠକିଗଲ, ତୁମେ କେବଳ ଅସୁବିଧା ସୁବିଧାର ବିଚାର କରୁଛ, ତୁମେ କେବଳ ଭଗବାନଙ୍କ ପାଖକୁ ଯିବା ପାଇଁ ପ୍ରଭୁଙ୍କ ପାଖକୁ ଫେରିଯିବା ପାଇଁ ଚିନ୍ତା କରୁନ, ପ୍ରଭୁଙ୍କୁ ସୁଖୀ କରିବା ପାଇଁ ଚିନ୍ତା କରୁନ, ପ୍ରଭୁ ଚତୁର ନୁହଁ। ଏଠି ସେ କଥା ସେ କହୁଛି ଚାତୁର୍ଯ୍ୟ ମେବାହ, କଣ ଚତୁର, ଚତୁରାମିଟା କଣ, ତାକୁ ବ୍ୟାଖ୍ୟା କଲେ ଚତୁର୍ବାଦ, କଣ ଚାତୁର୍ଯ୍ୟ, ସ୍ୱାର୍ଥ ଦର୍ଶିନା, ଯିଏ ଚତୁର ଲୋକ ସେ ସ୍ୱାର୍ଥଟା ଦେଖିବ, ମୋର ଏଥିରେ କଣ ଲାଭ ଅଛି, ଏଇ ସଂସାର ଲୋକ ତୁ ଡାକିବ ଭାଇ ଟିକେ ଆସୁନା ଏଇ କାମଟା କରିବା, ସେ କଣ କହିବ, ମୋର କଣ ଲାଭ ଅଛି, ମୁଁ ଏଠି କାହିଁ ଯିବି, ଏ ଚତୁର ଲୋକ ସେ ବିନା ଲାଭରେ କେବେ କାମ କରିବେନି, ସବୁବେଳେ କଣ ଫାଇଦା ଦେଖିବେ, କଣ ମୋର ଫାଇଦା ଅଛି। ଭଗବାନ ଏଠି ସେ କଥା କହୁଛନ୍ତି, ତୁମ ପୂର୍ବରୁ ବହୁତ ଲୋକ ମୋ ପ୍ରତି ଆସକ୍ତି ହେଇଥିଲେ, ସେମାନେ କିଭଳି ନା କୁଶଳା, କୁଶଳା ଅର୍ଥ ଚତୁରା, କଣ ସେମାନେ ଚତୁରା, ନା ସ୍ୱାର୍ଥ ଦର୍ଶନ, ସେମାନେ ସେଟା ସ୍ୱାର୍ଥ ଦେଖନ୍ତି। ସ୍ୱାର୍ଥ କଣ? ନଦେ ବିଦ ସ୍ୱାର୍ଥ ଗତି ହି ବିଷ୍ଣୁ, ବିଷ୍ଣୁ ହଉଛନ୍ତି ଆମର ସ୍ୱାର୍ଥ ଗତି। ଯୋଉମାନଙ୍କ ଦୁରାଶୟ ସେମାନେ ଜାଣନ୍ତି, ଏଠି ସେ କହିଲେ ସେ କଥା, ଲୋକେ ହି ସ୍ୱାର୍ଥ ସାଧକ ଏବ ଚତୁର ଉଚ୍ଚନ୍ତେ ଇତି ଭାବ, ସ୍ପଷ୍ଟ ଲେଖିଦେଲେ ସାଧାରଣ ଲୋକମାନେ ବି ସ୍ୱାର୍ଥ ସାଧକଙ୍କୁ ଚତୁର ବୋଲି କହନ୍ତି। ଆମେ କହନ୍ତି ନି ଲୋକଟା ଭାରି ଚତୁର ଚାଲାକ ଅଛି, କଣ ସିଏ ତା କାମଟା କେମିତି ହବ ସେ ଠିକ ଜାଣିଛି ଉଠେଦବ, ଲୋକମାନେ ବି ଏଇଟା କୁହନ୍ତି। ଭଗବାନ କହୁଛନ୍ତି ମୋର ପରିଭାଷାରେ ଚତୁର କେଉଁ ମାନେ, ଏଠି ସେ କହୁଛନ୍ତି ଯେଉଁମାନେ ମୋତେ ହିଁ ଭଜନ କରନ୍ତି, ଯେଉଁମାନେ ମୋତେ ପ୍ରାପ୍ତିରେ ଲାଳସା ରଖିଛନ୍ତି। ଅବ୍ୟବହିତା ପ୍ରୀତି ଭାଷା ପ୍ରୀତି ବ୍ୟବଧାୟକ ଜ୍ଞାନ କର୍ମାଦି ଅନ୍ତର ଶୂନ୍ୟତ, ଯେଉଁମାନେ ସ୍ୱାର୍ଥଦର୍ଶୀ ବ୍ୟକ୍ତି, ଯେଉଁମାନେ ଚତୁର ବ୍ୟକ୍ତି, କୁଶଳ ବ୍ୟକ୍ତି, ସେମାନେ ମୋର ଭଜନ କରିବେ। କେମିତି ଭଜନ କରିବେ ନା ଅବ୍ୟବହିତା, କର୍ମ ଜ୍ଞାନ ପୁଣ୍ୟାଦି କରିବି, କିଛି ଜ୍ଞାନ ଜାଣିକି ମୁକ୍ତି ପାଇବି, କିଛି ଗୋଟେ ଜ୍ଞାନ କର୍ମ ଜ୍ଞାନ ଯୋଗ ଆକ୍ସୁ ଆଶ୍ରୟ କରିବେ ନାହିଁ, କର୍ମ ଜ୍ଞାନ ଜ୍ଞାନ କର୍ମ ଆଦି ଅନାପ୍ରତମ, ସେଟା ସେ କହିଲେ ଅବ୍ୟବହିତା। ଯଜ୍ଞପତ୍ନୀ ମାନଙ୍କୁ କହୁଛନ୍ତି ତୁମେ କେବଳ, ଆଉ ଯେଉଁମାନେ ପ୍ରକୃତ କୁଶଳ ଚତୁର ବ୍ୟକ୍ତି ସେମାନେ ଭଗବାନଙ୍କୁ ଭଜନ ହିଁ କରନ୍ତି। ଆଉ କେମିତି ଭଜନ କରନ୍ତି, ମୋର ଭଜନ କରନ୍ତି, କେମିତି ଭଜନ କରନ୍ତି, ଏଠି ସେ କହୁଛନ୍ତି ଭଜନ କରିବାର ପ୍ରୋସେସଟା ସେ କହୁଛନ୍ତି ଅବ୍ୟବହିତା ଜ୍ଞାନ କର୍ମ ଅବ୍ୟବଧାନରେ ମୋର ସେମାନେ ଭଜନ କରିବେ। ଅତ୍ର ଦୃଷ୍ଟାନ୍ତ ଆତ୍ମପ୍ରିୟ ଦେହା ଅପତ୍ୟାଦ ଯଥା, ମୋର କେମିତି ପୁଣି ଭଜନ କରିବେ, ମାନେ ଭଗବାନ କିନ୍ତୁ ଗୋଟେ ପରେ ଗୋଟେ ପଏଣ୍ଟ ବୁଝାଉଛନ୍ତି। ତମ ପଏଣ୍ଟ କଣ କହିଲେ, ତୁମେ କେବଳ ମୋର ଭଜନ କରନ, ତୁମେ କେବଳ ମୋ ପ୍ରତି ଆସକ୍ତି ହଉନ, ଏଇଭଳି କେତେ ପୂର୍ବରୁ ମୋ ପ୍ରତି ଲୋକ ଆସକ୍ତି ହେଇଛନ୍ତି। କେଉଁମାନେ ଆସକ୍ତି ହେଇଛନ୍ତି, କୁଶଳମାନେ ଚତୁରମାନେ, କେଉଁମାନେ ଚତୁର, ଯେଉଁମାନେ ନିଜର ସ୍ୱାର୍ଥ ଦେଖନ୍ତି। ଆଉ ସ୍ୱାର୍ଥଟା କଣ, ମୋତେ ପାଇବା, ମୋତେ ପ୍ରୀତି କରିବା, ଭଗବାନଙ୍କୁ ଭଲ ପାଇବାଟା ହଉଛି ପ୍ରକୃତ ସ୍ୱାର୍ଥ। ତୁମେ ଖାଇପିଇକି ବଞ୍ଚିଯିବ ସୁଖରେ ରହିଯିବ ସେଟା ଭାବନି, କୃଷ୍ଣ ତୁମକୁ ଠକେଇଦେବେ। ତୁମେ ଭାବୁଛ ଚତୁର, କିନ୍ତୁ କୃଷ୍ଣ ତୁମକୁ ଭଲ ଭାବରେ ଠକେଇଦେବେ, କୃଷ୍ଣଙ୍କଠୁ ତୁମେ ବେଶୀ ଚତୁର ନୁହଁ। କୃଷ୍ଣଙ୍କୁ ଯିଏ ଭଜନ କରନ୍ତି, ଯିଏ କୃଷ୍ଣଙ୍କୁ ପାଇବାର ଲାସ ରଖନ୍ତି, ସେମାନେ ଚତୁର। କୃଷ୍ଣଙ୍କୁ ତୁମେ ଛାଡ଼ିକି କୃଷ୍ଣଙ୍କର ଭଜନ ନ କରି ତୁମେ ଭାବୁଛ ତୁମେ ସୁଖରେ ରହିଯିବ, ସେବା ନ କରିକି ତୁମେ ଯୁଆଡ଼େ ଯାଏ ତୁମକୁ କୃଷ୍ଣ ଠକେଇବେ। ବଞ୍ଚିବା ପାଇଁ ତୁମେ ଚେଷ୍ଟା କର ନା, ମରିବା ପାଇଁ ଚେଷ୍ଟା କର, ଏଠି ବଞ୍ଚିବା ପାଇଁ ଆମେ ଆସିନି, ମରିବା ପାଇଁ ଆସିଛେ, ଏ ଶରୀରକୁ ଛାଡ଼ିବା ପାଇଁ ବଞ୍ଚିବା ପାଇଁ ଆସିଛେ କି ବଞ୍ଚିବା ପାଇଁ ଇଚ୍ଛା ଅଛି ତ କାହିଁକି ବାହା ଚୁରାଇକି ତୋର ବିବାହ ହେବାର ନାହିଁ, ସୁଖରେ ବଞ୍ଚିବାର ଇଚ୍ଛା ଅଛି, ସିକ୍ୟୁରିଟି ଫିକ୍ୟୁରିଟି ରହିଲାର ଲାଭ ବଡ ବଡ କମ୍ପାନୀ ମାନଙ୍କ ବନ୍ଧୁ ଧରି ବସିଲ, ଖାଲି ଡ୍ୟୁଟି କରିବା କିଛି ନା, ବନ୍ଧୁ ଧରି ବସିଲ 20,000-18,000 ମିଳିଲା, ରୋଷେଇବାସ କରି ଖାଇ ପିଇକି ଦିନ କଟେ, ତ ପୁଣି ବୁଢା ବୁଢା ବୟସ କିଛି ପଇସା ବି ପଳେଇ ପାଇଥିବ, ଭଲରେ ବଞ୍ଚିବାର ଅଛି। ମଠ ମନ୍ଦିର ରାତି 3ଟାରେ ଉଠିବ, ଲାଭ କଣ ଏଥିରେ ଅଛି, ଏ ବଞ୍ଚିବାର ତୁମର ଅଛି, ମଠ ମନ୍ଦିର କାହିଁକି ଆସିବ, ମଠ ମନ୍ଦିରକୁ ଆସିଲା ମାନେ ତୁମକୁ ବହୁତ କଷ୍ଟ ଅଛି, ଭଗବାନଙ୍କୁ ପାଇବାର ଅଛି। ଆଉ ଖାଲି ବଞ୍ଚିବା ପାଇଁ ତୁମେ ଚିନ୍ତା କରନା, ମୁଁ ଖାଲି ସୁଖରେ ବଞ୍ଚିଯିବି ମଠ ମନ୍ଦିର ଆସି, ସେଟା ହବନି, କୃଷ୍ଣ ଆଲୋକ କରିବେନି କେବେ। କୃଷ୍ଣ ବହୁତ ଚତୁର, ଏ ଲୋକ କାହିଁକି ଆସୁଛି, ଏ ଉଦ୍ଦେଶ୍ୟ କଣ କୃଷ୍ଣ ଜାଣନ୍ତି, ଭଜନ କରିବା ପାଇଁ। ବହୁତ ପୂର୍ବରୁ ଲୋକ ଭଜନ କରିଛନ୍ତି, ସେମାନେ ଯଦି କୁଶଳ, ସେମାନେ କିଭଳି କୁଶଳ ନା, ସେମାନେ ଚତୁର, କୁଶଳ ତ ଚତୁର ନା, କଣ ତାଙ୍କ ଚତୁର୍ଯ୍ୟତା, ସ୍ୱାର୍ଥଦର୍ଶୀ ନା, କଣ ତାଙ୍କର ସ୍ୱାର୍ଥ ନା, ମୋତେ ପ୍ରାପ୍ତି ହବା, ମୋତେ ଖୁସି କରିବା, ମୋତେ ମୋର ଭଜନ କରିବା। କେମିତି ଭଜନ କରନ୍ତି ନା, ଅବ୍ୟବହିତା, ଅହେତୁକି, କୌଣସି ଉଦ୍ଦେଶ୍ୟ ରଖନ୍ତି ନା, ଆଉ ଅବ୍ୟବହିତା, ଅବ୍ୟବହିତା ମାନେ କର୍ମ ଜ୍ଞାନ କାହାକୁ ଆଶ୍ରୟ ନ କରି ମୋର ଅନନ୍ୟ ଆଶ୍ରୟ କରନ୍ତି। ଆଚ୍ଛା କିଭଳି ପୁଣି କରନ୍ତି ମୋର ଭକ୍ତି, ଏଠି କହୁଛନ୍ତି ଦୃଷ୍ଟାନ୍ତ ଆତ୍ମ ପ୍ରିୟ ଦେହ ପତ୍ୟାଦ ଯଥା, ଭଗବାନ ଯୋଉ ଭକ୍ତି କରନ୍ତି ଆତ୍ମପ୍ରିୟ, ନିଜର ଦେହଟା ଯଦି ମୁଁ ଯଦି ଭଲ ଲାଗେ, ନିଜର ଦେହଟା ତୁମକୁ ଯଦି ଭଲ ଲାଗୁଛି, ତୁମେ ଭଲ ଶୋଇଗଲ, ଭଲ ପନିର ହେଇଛି, ବାସ ହେଇଛି, ପକୋଡ଼ା ହେଇଛି, ଭଲ ସବ୍ଜି ଗୋଟେ ହେଇଛି ଖାଇଦେଲ, ଖାଇଲା ପରେ କେମିତି ଲାଗୁଛି, ହଁ ଭଲ ପ୍ରସାଦ ହେଇଗଲା ଖାଇଦେଲ, କଣ ତୋର ମନଟା ଖୁସି ହେଲା, ଆଉ ସେ ତୁମକୁ ଯେମିତି ଲାଗୁଛି, ଶୋଇଗଲ, ଶୋଇକି ଉଠିଲ, କଣ ଲାଗୁଛି ତମ ଦେହଟା, ଓହ ଶାନ୍ତି ଲାଗିଲା, ତୁମର ଦେହଟା ତୁମକୁ ଯେତିକି ପ୍ରିୟ, ଭଗବାନ ଯେତେବେଳେ ତୁମକୁ ସେତିକି ପ୍ରିୟ ଲାଗିବ। ଆତ୍ମ ଏଠି କହିଲେ ଆତ୍ମ ପ୍ରିୟ ଦେହ ପତ୍ୟା ତୁ ଯଥା, ଦେହ ସ୍ତ୍ରୀ ପୁତ୍ର କନ୍ୟା ଏମାନେ ଯେମିତି ଭଲ ଲାଗୁଛନ୍ତି, ଭଗବାନ ସେଇଭଳି ଭଗବାନଙ୍କୁ ଯେତେବେଳେ ଭଲ ଲାଗିବେ ସେତେବେଳେ ଭଜନଟା ଆରମ୍ଭ, ଭଗବାନଙ୍କୁ ଏଇଭଳି ଭାବରେ ଭଜନ କରାଯାଏ। ଯେଉଁଭଳି ତୁମେ ସ୍ତ୍ରୀ ପୁତ୍ର କନ୍ୟା ଏମାନଙ୍କୁ ଭଲ ପାଉଛ, ଏମାନେ ପ୍ରିୟ ଲାଗୁଛନ୍ତି, ଭଗବାନ ତାର ସେମିତି ପ୍ରିୟ ଲାଗେ, ସେ ତଳେ ଯାଇକି ତୁମେ କୁଶଳ ହେଲା, ଚତୁର ହେଲା, ତା ପୂର୍ବରୁ ତମେ ଠକିଛ ବୋଲି ଜାଣ, ତମେ ଠକିଛ ବୋଲି ଜାଣ। ଭଗବାନଙ୍କୁ ଏଇଭଳି ଭଜନ କରେ, ଏଟା ସମ୍ମତ ଯୁକ୍ତ ଭଜନ, ନହେଲେ ଭଜନ ହୁଏ କି ଗୁରୁ ବୈଷ୍ଣବଙ୍କ ସହିତ ସମ୍ମତ ନହେଲେ ସେଟା ଭଜନ ବୋଲି ଧରାଯାଏ। ସେମାନେ ସବୁ ଭକ୍ତିଭାଷ ଅବସ୍ଥା କୁହାଯାଏ, ନାମାଭାଷ ଅବସ୍ଥା, ଭକ୍ତିଭାଷ ଅବସ୍ଥା, ସମ୍ବନ୍ଧରେ ତୁମର ହେଇନି ଆଉ। ତୁମେ ଯେତେ ବଡ ଅଷ୍ଟିର ଲାଇଫ ମେଣ୍ଟେନ କର, ତୁମେ ଯାହା କିଛି କର, ଯେତେ ନିର୍ମଳ କଣ ଯାହା କୁହନ୍ତି ସ୍ଥିତିରେ ତୁମେ ରହିବା ପାଇଁ ଚାହୁଁ, ଝୁଡ଼ ଝମ୍ଳାରେ ନ ପଶିବା ପାଇଁ ଚାହୁଁ, ଯାହା ତୁମେ କରୁଛ କର, କିଛି ଅସୁବିଧା ନାହିଁ। କିନ୍ତୁ ସେଟା ଏ ଜୀବନ ନୁହେଁ, ଏ ଜୀବନ ନୁହେଁ, ଏଇ ଜୀବନ ହଉଛି ଏଇ ଭକ୍ତି ଜୀବନ ହଉଛି ଏଇଟା। ଦେହ ପତି ସ୍ତ୍ରୀ ପୁତ୍ର କନ୍ୟା ଏମାନେ ଯେତେ ପ୍ରିୟ, ସେଇ ସମ୍ବନ୍ଧରେ ଭଗବାନ ପ୍ରତି ଭକ୍ତି ହବ, ଭଜନ ହବ, ନହେଲେ କେମିତି ହବ, ହବ କେମିତି? ତେଣୁ ତୁମେମାନେ ଯୋଉ ସାକ୍ଷାତ ଭାବରେ ମୋର ଭକ୍ତି କରିଛ, ଏଭଳି ପୂର୍ବରୁ କରିଛନ୍ତି, ଆଉ ତୁମେ କୁଶଳ, ତୁମେ ସ୍ୱାର୍ଥ ଦର୍ଶନ, ଭଗବାନ ପ୍ରଶଂସା କଲେ। ପ୍ରାଣ ବୁଦ୍ଧି ମନ ସ୍ୱାତ୍ମ ଦାରାପତ୍ୟ ଧନାଦୟ ୟତ ସମ୍ପର୍କାତ୍ ପ୍ରିୟ ଆସ୍ତମ ତତ୍କୁ ଅନ୍ୟ ପର ପ୍ରିୟ। ଯେଉଁ ଆତ୍ମାର ସମ୍ବନ୍ଧ ବଶତଃ ପ୍ରାଣ ବୁଦ୍ଧି ମନ ଆତ୍ମୀୟ ଦେହ ସ୍ତ୍ରୀ ପୁତ୍ର ଧନ ପ୍ରଭୃତି ବସ୍ତୁ ସକଳ ପ୍ରିୟ ହୋଇଥାଏ, ସେ ଆତ୍ମା ହୋଇଥାଏ ଅଧିକ ପ୍ରିୟ ବସ୍ତୁ, ଆଉ କଣ ଅଛି? ଭଗବାନ କହୁଛନ୍ତି ଯେଉଁ ବସ୍ତୁ ସବୁ ପ୍ରିୟ ଲାଗୁଛି, ସ୍ତ୍ରୀ ପ୍ରିୟ ଲାଗୁଛି, ଧନ ପ୍ରିୟ ଲାଗୁଛି, ସବୁ ପ୍ରିୟ ଲାଗୁଛି, କାହା ସମ୍ବନ୍ଧରେ? ହଁ, ତୁମ ପୁଅଟା ତୁମକୁ ଭଲ ଲାଗୁଛି, ତୁମ ସ୍ତ୍ରୀ ତୁମକୁ ଭଲ, କାହା ସମ୍ବନ୍ଧରେ ଭଲ ଲାଗୁଛି? ଆତ୍ମ ସମ୍ବନ୍ଧରେ ନା ଆଉ ନା ଦେହ ସମ୍ବନ୍ଧରେ? ଆତ୍ମା ଯଦି ନଥାନ୍ତି ତୁମ ସ୍ତ୍ରୀ ଦେହରେ, ତମେ ସେ ପ୍ରିୟ ଲାଗିବେ କି? ବା ତୁମ ଦେହରେ ଯଦି ଆତ୍ମା ବି ନାହିଁ, ତୁମର ସ୍ତ୍ରୀ ତୁମକୁ ଭଲ ପାଇବା ନା ତୁମେ ତାଙ୍କୁ ଆଉ ଭଲ ପାଇପାରିବେ? ଭଲ ପାଇବାଟା ଆସିବେ କି ଆତ୍ମା ନଥିଲେ? ଧନ ଆଉ ଯାହା ସବୁ ରହିଛି, ଯାହା ପ୍ରିୟ ଲାଗୁଛି ସବୁ ଆତ୍ମା ସମ୍ବନ୍ଧରେ ପ୍ରିୟ ଲାଗୁଛି। ଭଗବାନ ଗୋପୀମାନଙ୍କୁ କହୁଛି, ଏ ସରି ଯଜ୍ଞପତି ମାନଙ୍କୁ ଏ କଥା କହୁଛି, ପ୍ରାଣ ଆତ୍ମା ସମ୍ବନ୍ଧ ବଶତଃ ପ୍ରାଣ ବୁଦ୍ଧି ମନ ଆତ୍ମୀୟ ଦେହ ସ୍ତ୍ରୀ ପୁତ୍ର ଧନ ପ୍ରଭୃତି ବସ୍ତୁ ସକଳ ପ୍ରିୟ ହୋଇଥାଏ, ସେ ଆତ୍ମା ଠାରୁ ଅଧିକ ପ୍ରିୟ ବସ୍ତୁ ଆଉ କଣ ଅଛି? ସବୁ ଆତ୍ମା ସମ୍ବନ୍ଧରେ ପ୍ରିୟ ନା, ଆତ୍ମା ନଥିଲା କିଏ କଣ ପ୍ରିୟ ହେଇଥାନ୍ତା? କିନ୍ତୁ ବ୍ୟକ୍ତି କଣ ବୁଝୁଛି? ଦେହ ନା ଆଉ, ତୋ ବାପାଟା କଣ ତୁମ ବାପାକୁ ଆତ୍ମା ବୋଲି ଜାଣିଛୁ? ମୋ ବାପା ନା ମୋତେ ଜନ୍ମ ଦେଇଛି ଆଉ, ବାପାଟା କେମିତି ମୁଁ ବେଳେବେଳେ ବାବାଜୀ ମୁଣ୍ଡରେ ଏଇଟା ଝୁଟୁ ନାଇଁ କି? ବାବାଜୀ ଆମେ ଦେଖୁଛୁ ଆଉ, ସେଠୁ ଆମ ଗୁରୁଦେବଙ୍କର ଶିକ୍ଷା ନାହିଁ, ଗୁରୁଦେବ ଷ୍ଟ୍ରେଟ ସମନା କରିଦିଅନ୍ତି, କଣ 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 ବାପା ମା କଣ ସେ ଟିଚିଙ୍ଗ ଆଜିକାଲି ବହୁତ ରେୟାର, ପୁରା ଷ୍ଟ୍ରେଟ ମନା କରିଦେ, ନାଇଁ ନାଇଁ ତୁମର ଦେହ ସମ୍ବନ୍ଧ ଅଛି, ତୁମେ ଗଲାମାନେ ପୁଣି ଦେହ ସମ୍ବନ୍ଧ, ତୁମକୁ ଆତ୍ମ ସମ୍ବନ୍ଧ ଅଛି କି? ମୋ ବାପା, ମୋ ବାପା, ମୋ ମା, ମୋର ଏଠି ଅସୁବିଧା ଅଛି, ମୋ ମା ଅସୁବିଧାରେ ପଡୁଛି, ଗୁରୁଦେବ ସେ କହିଲେ ତୁମେ ବଞ୍ଚେଇ ଦେଉ କି ତୁମ ଆଗକୁ, ତୁମ ବାପାକୁ ବଞ୍ଚେଇ ଦେଉ କି? କଣ ସମସ୍ତଙ୍କ କର୍ମ ଫଳ ସେମାନେ ଭୋଗିବେ, ତୁମେ କଣ କରିପାରିବ? ଆଉ ତୁମର ଦେହ ସମ୍ବନ୍ଧ ରହିବାର ଥିଲା, ତାଙ୍କ ଘର ରହିବାର ଥିଲା, ସାଧୁ ହେବାର ଆବଶ୍ୟକ ନଥିଲା, ପୁରା ଷ୍ଟ୍ରେଟ ତୁମେ ଦିଆଡ଼ ଗୋଟେ ଦେବା ପାଇଁ ଚେଷ୍ଟା କରନି। ଯଦି ହବ ସଂସାର ଭଲ ଭାବେ ହେଇଯାଅ, ବାପା ମାଙ୍କର ଦାୟିତ୍ୱ ନିଅ, ରୁହ, ପିତାମ ଭୀଷ୍ମ ଭଳିଆ ହୁଅନି, ତୁମେ ଭାବନି ତୁମେ ପିତାମ ଭୀଷ୍ମ, ସିଏ ଡାଇଜେଷ୍ଟ କରିଦେଲେ, ତୁମେ ଡାଇଜେଷ୍ଟ, ବ୍ରହ୍ମଚାରୀ ହେଇଥିଲା, ସିଏ ମ୍ୟାନେଜମେଣ୍ଟ କରୁଥିଲେ, ପୁରା ଘର ମ୍ୟାନେଜମେଣ୍ଟ କରୁଥିଲେ, ପରିବାର ମ୍ୟାନେଜମେଣ୍ଟ କରୁଥିଲେ, ସବୁ ତଥାପି ସେ ଭଜନ କରିପାରୁଥିଲେ, ତୁମେ ସେଇଟା ହବାକୁ ଚେଷ୍ଟା କରନି। ସେ ଜଣେ ସେ କେଉଁଠି ଗୋଟେ ଶୁଣିଥିଲେ, ସେ କଥା କହୁଥିଲେ, ପିତାମ ଭୀଷ୍ମ ଭଳିଆ ଦେଖ ବ୍ରହ୍ମଚାରୀ ହେଇକି ଆଜି ଘର କଥାରେ ମୁଣ୍ଡ ପୁରେଇଲା, ସରସଜ୍ୟାରେ ଶୋଇବାକୁ ପଡ଼ିଲା, ଭକ୍ତି ହଉ ନ ହଉ, ଯଦି ଯଦି ହବାର ବ୍ରହ୍ମଚାରୀ ହବାର ଅଛି, ସାଧୁ ହବାର ଅଛି, ସବୁ ଛାଡ, ସାଧୁ ହବ, ଭଗବାନଙ୍କ ସମ୍ପର୍କ ମଲେ ମରି ବଞ୍ଚିଲେ ବଞ୍ଚି ଯାହା ହବ ରହି, ଦିଆଡୁ ହୁଏନି ଗୋଟାଡୁ ପଳ, ପରିବାର ଅଛି, ଘର ପିଲାମାନଙ୍କ ବାପା ମାଙ୍କୁ ଖୁସି କରିବାର ଅଛି, ଘର ରହିଯାଅ, ଦିଆଡୁ ତୁମେ ଚେଷ୍ଟା କରିପାରିବନି, ଏଟା ସମ୍ଭବ ବି ନୁହେଁ, ଦେହ ସମ୍ବନ୍ଧରେ ରହିବ ତୁମେ ପୁଣି ଫସିଯିବ, ସେଟା ସବୁ ଗୁରୁତ୍ୱ ଟୋଟାଲ ଆଲାଉ କରନ୍ତିନି। କେବେ କୌଣସି ବ୍ରହ୍ମଚାରୀ କୁହନ୍ତିନି ତୁମ ନିଜ ଘରକୁ ଯାଅ, ବାପା ଦେହ ଖରାପ ହେଉଛି, ଯାହା ଟିକେ ବୁଲି ଆସିବୁ, ଯାଇ ଆସିବୁ, କିଛି କେବେ କେବେ କୁହନ୍ତିନି, ପୁରା ବାଡ଼େଇକି ସବୁ ସାଇଜ କରିଦେ, କିଛି ଆବଶ୍ୟକ ନାହିଁ, ଭଗବାନଙ୍କର ସେବା କର, ଛାଡ଼ନ୍ତି ନାହିଁ ଟୋଟାଲ, ବ୍ରହ୍ମଚାରୀ ଛାଡ଼ନ୍ତିନି, ଗୃହସ୍ଥମାନଙ୍କୁ ବି ଛାଡ଼ନ୍ତିନି, ଯୋଉ ଗୃହସ୍ଥମାନେ ସବୁ ଥିଲେ ଭୁବନେଶ୍ୱର ମାନଙ୍କରେ ସେମାନେ କୁହନ୍ତି ଆମେ ତୋର ସେବାଟା, ତୁ ସେବାଟା ଭଗବାନଙ୍କର କରିବାକୁ ପଡିବ, ତୋର ଏଟା ସେବା, ତୁ କେ ଛାଡ଼ି ଯାଇପାରିବୁନି, ତୋ ସେବାଟା ତୁ କରିକି ତୁ କାଳେ ଯାଉଛୁ, ଯା ତୋ ବାପାକୁ ଦେଇ ଯା, ମାଙ୍କୁ ଦେଇ ଯା, ଭଗବାନଙ୍କ ସେବା ତୋ କରିବାକୁ ପଡିବ, ଏମିତି ପୁରା ପୁରା ଷ୍ଟ୍ରେଟ ସବୁ ସବୁ। ପିତାମାତା ଭକ୍ତ ନାହାନ୍ତି, ସେମାନେ ତ ସହଯୋଗ କରନ୍ତି, ମାନେ ଛାଡ଼ ଭଗବାନ ପାଖରେ ରୁହ, ଭଗବାନ ତୁମକୁ ସାହାଯ୍ୟ କରିବ, ପୁରା ଷ୍ଟ୍ରେଟ ଦୁଇଟା ହବା ପାଇଁ କେବେ ଚେଷ୍ଟା କରିବା ଉଚିତ ତୁମେ। ଆତ୍ମ ସମ୍ବନ୍ଧରେ ସବୁ ପ୍ରିୟ, ସବୁ ଆତ୍ମ ସମ୍ବନ୍ଧରେ ପ୍ରିୟ, ଆଉ ଦେହ ସମ୍ବନ୍ଧ ଗୁଡା କଣ ଆମେ ଯୋଡ଼ିବାକୁ ଯିବା ଭଗବାନଙ୍କୁ প্রিয় হবার অছি না, দেহ সম্বন্ধ সেটা কিছু রয়ে আসতে, নিজের পরর এগুলো সব কোন ই বহুত মানে নিম্ন বিচারধারা ভক্তিরে। প্রভুঙ্কু পাইবার সবুবেলে মনে রাখার অছি, আমাকে কৃষ্ণঙ্কু পাইবার অছি, কৃষ্ণঙ্কু সুখী করিবার অছি, প্রেম পাইবার অছি। এর প্রাইসটা গোটে অলগা, এর মূল্য অধিকা দেওয়াকে পড়িব। বাইগণ কিনা পাই যাব, বাইগণ বালা ডাকুথিব, বুঝিপারছ কি নাই? এই বাইগণ এই বর্ষা দিন হল বাইগণ বর্তমান শস্তা হয়ে যাব, এইটু কার্তিক মাস বাঁধ সে রাস্তা কটক সে ডাকুত, 4 টাকা হল, 3 টাকা হল, পোকা বাইগণ ডাকুনতো কি সে পোকা বাইগণ ডাকুত, পোকা হোক ভালো হোক এবার আজকাল তো কিছু নাই, আগর সব হো হালা করে ডাকিবে যে তোমার কান ফটে দেবে, কহিল মানে জানিছ না নাই, সে রড়ি মারুথে সে যে হাট গুড়া করে তোমার কান তো ডাক আসছ, আস এনা আস এটা আস, আলু আস, আলু নিও পেঁয়াজ নিও, এটা নিও সেটা নিও, সে ডাকুছে হাল্লা গোলা করছে। দেখা তুমি সেই বাইগণ যদি বিক্রি হচ্ছে কোন এটা কোচ, আজকাল বিক্রি হল সব রিলায়েন্স ফ্রেশ যে বড় বড় সেটা সেটা হোটু সেটা সে আসি ডাকুছেন, সেটা সেই বাইগণ রেখে ডাকুছেন, সে আস বাইগণ নিয়ে যাও শস্তা হয়ে গেল, সে রিলায়েন্স ফ্রেশ গুলা ডাকুছে কাকু, আরে সে বসছে সেটি তো সেই প্রাইস দেওয়াকে পড়ব, তা ভিতরে বসে মানে এসি সেটি লাগে সেই জিনিস অছি, সেটা তো প্রাইস তুমি সেই প্রাইস দিয়ে সেই জিনিস ধরিকি আসিয়া পড়ব, আর এটিকে যাব রাস্তা কটর তুমি রাস্তা কটা সেই প্রাইস দেব, তা মূল্য অলগা ইয়া মূল্য অলগা, তুমি যদি কৃষ্ণ পাইয়া পাই চাও শুদ্ধ ভক্তি পাই তা প্রাইসটা অলগা দেওয়া পড়ব, এই রাস্তার এই ভক্তিরে তার প্রাইস অলগা আছে, তার মূল্য অলগা আছে, তা প্রথম রাস্তাটা অলগা রয়েছে। আজ পুরা বাইগণ কিনা পাই চাও সমান বাইগণ রাস্তা কটর কিনা পাই চাওছ, হ্যাঁ সে ভক্তি না সেমতি থিব সব চালিব, সে খিচুড়ি মো ঘর সংসার সব কথা মনে পড়বি, এটা করবি সেটা করবি তা করবি ভগবান ভোজন করবি, হ্যাঁ ঠিক আছে চলবে কিছু অসুবিধা নাই, রাস্তা কটর তো বাইগণ কিনাম অসুবিধা কিছু নাই, শুদ্ধ ভক্তি করিয়া গেলে ই হচ্ছে রাস্তা। ভগবান সীতা কিন্তু আত্মসম্বন্ধে কৌশি দেহ সম্বন্ধ নাই, প্রীতি ধন স্ত্রী পুত্র কন্যা সব প্রিয় লাগতে আত্মসম্বন্ধে, পুরুষ হোক সব ইম্পর্টাট, ননোদ্ধা প্রীতি করবন্তি কৌশল স্বার্থ দর্শিনা, মতো যে প্রীতি করতে সে কুশল চতুর স্বার্থ দর্শী, স্ত্রী পুত্র কন্যা যেভাবে লোক ভাল পাঁচতি প্রীতি সম্বন্ধ করতে মতো সেইভাবে প্রীতি সম্বন্ধে ভোজন করতে, অব্যবহিতা ভগবান ভাল পাইবার আছে, তো ভাল পাইবার আছে আগে মন ভিতরে গোটে সংকল্প আন, এই জীবনটা কৃষ্ণ দেবী, বহু জন্ম গোটে স্ত্রী নিয়েছি, বহু জন্ম বাপ মা পিলা দেশ বহু জন্ম নিয়ে যাইছি, এই জন্মটা গোটে কৃষ্ণ দেবি, এটা আগে সংকল্প কর, সত্যদর্শী হব চতুর হব, খালি গোটে বাহ্য অনুষ্ঠান করি তুমি খুশি হওয়া চেষ্টা করনি, সে রাস্তা অলগা বঞ্চিযিব, ঠিক আছে খাই পি করি সকাম সকাম ভক্ত, কিন্তু ইয়ে প্রাইস অলগা, প্রভুঙ্কু পাইয়াকু হেলে কৃষ্ণঙ্কু পাইয়াকু হেলে তুমি সব প্রকার সব প্রকার ভাগবত পুরা ভাগবত ধর্মরে হি তুমি স্থিত হয়ে রহিয়া পড়ব, ভগবান যা কুচি এই ধর্মর নাম বৈষ্ণব ধর্ম নাম ভাগবত ধর্ম কুযায়, ভাগবত ধর্ম ভাগবত যে প্রিন্সিপল দৌঁচান সে প্রিন্সিপল হিসাবে আমাকে পড়ব, এই নিয়ম যুক্তির কথা না, আজকাল তো এই কথা কহিলে লোক তুমি বাহারে যা কুচন তা কুচন তা কুচন, তোমার আডজস্টমেন্ট হিসাবে শুদ্ধ ভক্তি করা যাই পারিবে, অসুবিধা কোণ আছে বাপ মা আমি কেয়ার কলে কোণ অসুবিধা আছে, আমি অসুবিধা কিছু নাই করবার, তুমি কিছু ক্ষতি নাই তোমাকে মনা করু না, তা সাথে তুমি শুদ্ধ ভক্তি জোড়নি, সিদ্ধান্ত কু তুমি হটবট করানি, মহাপ্রভু সিদ্ধান্ত রয়েছে, বহু ভক্ত প্রশ্ন করে না কে যাই চৈতন্য মহাপ্রভু কিন্তু পুনে সচিমা তাঙ্ যাই সে খালি লোক পিলা মানে খোঁজছেন কেউটি কেউটি রয়েছে সেটা তাঙ্ক দোষটাকে শাস্ত্র সে দেখিবে, কোটে কেউটা মোর দুর্বলতাটাকে মু শাস্ত্রের গোটে প্রমাণ দেখি তার সুযোগ নেইপারি, চৈতন্য মহাপ্রভু কিন্তু যাই কেউটি কি সে তাঙ্ মা পাখ যাই আমি আমার ঘর গেলে অসুবিধা কোণ আছে, সাংসে প্রশ্ন পচারি আগর কে এমতি নথিলে সব, আমি কেবে আমার গুরুঙ্কু এতে পচারুনু, আমি কেবে সাহস বি করুন আজ্ঞা গুরুদেব টিকে ঘরে যাই বুলিকি আসবি, ঠেঙ্গার বাড়ডাকি তুমি বাহার করে দেবে মোটর গোটে দিন, তুমি কেবে এই প্রশ্ন করিপারিবেনি, ମୁଁ ଯିବି ବୁଲିକି ଯିବି ମୁଁ ଏଠିକି ଯିବି ଘରକୁ ଯିବି ଏଇଟା ଫାଲତୁ କାମ, ଏଇଟା ଚାଲିବନି ବାଡ଼େଇକି ତୁମକୁ ଏକାଥର ମଟର ବାହାର କରିଦେବି ଗୋଟେ ଦିନରେ, ଭଗବାନ ତ ପାଇବାକୁ ଆସ ତୁମର ଗୋଟେ କଣ ପୁଣି ଛାଡ଼ିଯିବ ଗୋଟିଏ ଦିନ କଣ ଗୋଟେ ଗୋଟେ ମୁହୂର୍ତ୍ତ ବି ତୁମକୁ ଫାଙ୍କା ନାହିଁ, ଯେତେବେଳେ ତୁମେ ଡକା ହବ ପ୍ରେସିଡେଣ୍ଟ ଡାକିବ ସେବା କରିବାକୁ ପଡ଼ିବ, ସେବକ ତୁମେ ରାତିରେ ହଉ ଦିନରେ ହଉ ଯେତେବେଳେ ଯାହା ହେଲା ସାଙ୍ଗେ ସାଙ୍ଗେ ତୁମେ କହିପାରିବିନି ମୁଁ ଏଟା କରିପାରିବିନି ବୋଲି ସେମିତି କିଛି ନାହିଁ, রুলস রেখে বর্তমান মর্তমা টাইম হয়ে গেল সকাল জপ করছো এত আমার সেমতি কিছু নিতে সেমতি লাইফ নাই আমার, ଆଜି ଆମର ସହିତ ଲାଇଭ୍ ମେମ୍ବର ଇସ୍କନ୍ ଲାଇଭ୍ ମେମ୍ବର ଥିଲା, ଆମର ସହିତ ରେଷ୍ଟୁରାଣ୍ଟ ନଥିଲା। ଲାଇଭ୍ ମେମ୍ବର ରାତି 10ଟାରେ ଆସିବେ ମାନେ 11ଟାରେ ରାତି 11ଟାରେ ଆସିବେ ମାନେ ସେଠି କିଚେନ୍ରେ ରୋଷେଇ ହେବ, ସେ ଗୋଟିଏ କିଚେନ୍, ଡେଟି କିଚେନ୍, ଠାକୁରଙ୍କ ରୋଷେଇ ଘର, ସେଠି ରୋଷେଇ ତା ରୋଷେଇ କରି ରାତି 10ଟା ରଖିଦେବେ। ରାତି 10ଟାରେ ଆସିଲା ସେ ଲାଇଭ୍ ମେମ୍ବର, ତ ଖାଇବାକୁ ଦିଆହେଇଥିବ, ବାସନ ରହିଥିବ କି ନାହିଁ, ଯୋଉ ଯୋଉ ଠାକୁର ବାସନ ରୋଷେଇ ହେଇଥିବ ସେଇଟା ରହିଥିବ। ସକାଳୁ 6ଟା ରୋଷେଇ ଆରମ୍ଭ ହବ, ତୁମେ କହିବେନି ମୋର ଜପ ଅଛି, ମୁଁ ଜପ ସାରିଯାଏ ବାସନ ମାଜିବି, ସେ ସବୁ ପାଠ ହେଇପାରିବେନି। ମଙ୍ଗଳା ସରିବ ଯାଇକି ଚେକ୍ କରିବାକୁ ପଡିବ କଣ ବାସନ ଅଛି, ପୁଣି ଲୋକ ପାଲଟି ପୁଣି ଯାଇଛି ବାସନ ମାଜିକା। ଭାଇ ତୁମେ ପାଠ ପଢିକି ଆସିଥିଲ, ଆମେ ବି ସେତେବେଳେ ପାଠ ପଢିକି ଆସିଥିଲୁ, ସେତେବେଳେ ତୁମେ ପାଠ ପଢିକି ତୁମେ ଆମେ ପାଠ ପଢିକି ଯାହା କରୁଥିଲୁ, ଆମେ ଲାଟିନ୍ ସଫା କରୁଥିଲା ସେ ଆସିକି ଝାଡୁ ମାରୁଥିଲୁ, ଗାମୁଛା ଖଣ୍ଡେ ପିନ୍ଧିବୁ, ସେ ଛିଡ଼ା ଗଞ୍ଜି ବି ନଥିବ ଦେହରେ, ସେତେବେଳେ ଆମେ ସେଇଟା କରୁଥିଲୁ। ତୁମେ ତ ଏବେ ସବୁ ଆସିବା ପୂର୍ବରୁ ସବୁ ବ୍ୟବସ୍ଥା କରିକି ଆସୁଛ, ସବୁ ପ୍ରକାର ଜିନିଷ ସେଟଅପ୍ ଅଛି, ସେଇଟା ସବୁ ପ୍ରିଚିଂ କରି କିଏ ବ୍ୟସ୍ତ ଥିବ, ଚିହ୍ନା ଥିବ, ଡୋନର ଥିବ, ସବୁ ପ୍ରକାର ଜିନିଷ ଅଛି। ଆମ ଲାଇଫ୍ରେ କୋଉଠି କେତେ ଡୋନର ଆମେ କିଏ କହିପାରିବିନି, ଆମ ବ୍ରହ୍ମଚାରୀ ଲାଇଫ୍ରେ ଆମେ ଡୋନେସନ ଦେଇଛୁ, ଆମେ କାହା ଧନରେ ବଞ୍ଚିନୁ, କିଏ ଆମକୁ ଗୋଟେ ପଇସା ଦେଇନାହାନ୍ତି ଆମକୁ ବ୍ରହ୍ମଚାରୀ ଜୀବନ, ହଁ ଠିକ୍ ଅଛି, ଆମେ ତା ଉପରେ ଡିପେଣ୍ଡ କରି ଆମକୁ ବୃନ୍ଦାବନ ଯାଇଛୁ, ମାୟପୁର ଯାଇଛୁ, ତାଙ୍କ ତ ଅର୍ଥ ଆଣ, ଏସବୁ ସିଷ୍ଟମ ଆମର ତାଙ୍କୁ ଥିଲା। ଗୁରୁଦେବ ସମୟ ଗୁରୁଦେବ ଆମକୁ ଏମିତି ଆମେ ଲାଇଫ୍ରେ ଗୋଟେ ଥିଲା, ଆମ ସିଷ୍ଟମ କିଛି ନଥିଲା, କେବେ ବି କାହାକୁ କହିନୁ ଯେ ଟଙ୍କା ଗୋଟେ 10 ଟଙ୍କା ଦିଅନ୍ତୁ, 5 ଟଙ୍କା ଦିଅନ୍ତୁ, ଆମର ଏଇଟା ଦରକାର ନାଇଁ ନା, ଯାହା ମନ୍ଦିରରୁ ମିଳେ, ଯାହା ମନ୍ଦିରରୁ ମିଳେ, କେବେ ବି ନିଜ ହାତରେ ପଇସା ନାହିଁ, କିଛି ନାହିଁ, ପଇସା କଣ ବି ଆମେ ଜାଣିନୁ, ଗୋଟେ ଖାଇବା ରହିବ, ଏଇଭଳିଆ ଜୀବନ ସବୁ ଥିଲା। ସେ ଟ୍ରେନିଂ ସବୁ ଗୁରୁଦେବ ଦଉଥିଲେ, ସେ ସବୁ ଟ୍ରେନିଂ ଦଉଥିଲେ, ସେମିତି କୁଶଳ ସ୍ୱାର୍ଥ ତାର ସିନା, ଭଗବାନଙ୍କୁ ପାଇବାର ଅଛି, ପ୍ରଭୁଙ୍କୁ ପାଇବାର ଅଛି, ବାସ ପିଲା ଜିନିଷ ପ୍ରଶ୍ନ କରୁଛନ୍ତି କାହିଁକି ମା ପାଖକୁ ଯିବନି ବାପା। ଆରେ ଚୈତନ୍ୟ ମହାପ୍ରଭୁ ସେ ମାଙ୍କ ପାଖରେ ରହିକି ପ୍ରେମ ପ୍ରେମର ସିମ୍ପଟମ୍ ଦେଖେଇଥିଲେ, ସେ ଜଗନ୍ ମାତା ସେ ପ୍ରେମ ସ୍ଥିତିରୁ କେବେ ବିଚ୍ୟୁତ ହେଇନାହାନ୍ତି, ତୁମର ସେ ସ୍ଥିତି ତୁମେ ଯୁଆଡ଼େ ଗଲେ ବି ତୁମର ଅସୁବିଧା ନାହିଁ, ମା ପାଖକୁ ଯାଇପାର, ବାପା ସ୍ତ୍ରୀ ପାଖକୁ ଯାଇପାର, ତୁମ ହୃଦୟରେ ପ୍ରେମ ଅଛି ତ, ନହେଲେ ଦେହ ସମ୍ବନ୍ଧକୁ ପଳେଇଯିବ, ତୁମ ହୃଦୟ ଯଦି ପ୍ରେମ ଅଛି ତାହେଲେ ତୁମର କିଛି ଅସୁବିଧା ନାହିଁ, ତୁମେ ଯେଉଁ ସ୍ଥିତିରେ ରୁହ ସେତେବେଳେ ତୁମେ ଆଉ ସେ ମାଙ୍କ ମା ବୋଲି କାହିଁ ଦେଖିବ, ତୁମ ଆତ୍ମା ରୂପରେ ଦେଖିବ, ନହେଲେ ବାଧକ ହେଇଯିବ ତୁମର। ଭଗବାନ ସେଥିପାଇଁ ବହୁତ ପ୍ରଶଂସା କରି କହୁଛନ୍ତି, କୁଶଳ ସ୍ୱାର୍ଥଦର୍ଶୀ ଲୋକମାନେ ମୋର ଭଜନ କରନ୍ତି। ସେଥିପାଇଁ ଆମେ ଯେଉଁମାନେ ବିଶେଷ କରି ଯେଉଁମାନେ ସବୁ ତ୍ୟାଗ କରିକି ଆସୁଛନ୍ତି, ତାଙ୍କ ପାଇଁ ତାଙ୍କ ଜୀବନଟା ଗୋଟେ ମୂଲ୍ୟବାନ ଜୀବନ, ସେ ତ୍ୟାଗ କରିକି ଆଇଲେ ନା, ଆଉ ତାଙ୍କୁ ସୁଯୋଗ ବି ରହିଛି ସବୁ ଜିନିଷରେ, ସବୁବେଳେ ସେ ଚତୁର ହେବା ଦରକାର, କେମିତି ମୋ ସମୟ ଶକ୍ତି ସବୁ ଭଗବାନଙ୍କ ଭଜନରେ ଲଗେଇବି, ଭଗବାନଙ୍କ ସେବା କରିବି, ଭଗବାନଙ୍କ ଚିନ୍ତନ କରିବି, ସମୟଟାକୁ ଆଗେ ସମୟର ବେଗଟାକୁ ଶକ୍ତିର ବେଗଟାକୁ ଆକୁ ଆଗେ ରୋକିବାକୁ ପଡିବ ଫାଷ୍ଟ। ଏଇଟା ରଜଗୁଣ ନା, ଗୋଟେ କିଛି ଗୋଟେ କରିବାର ଜୋସ୍ ରହିଛି, ବିଚାରର ଗୋଟେ କିଛି ଜୋସ୍ ରହିଛି, ସବୁବେଳେ ଗୋଟେ କିଛି ଭାବନା ଆସିକି ପହଞ୍ଚିବାକୁ ଭଗବାନ ପାଇଁ କରିବାକୁ ପଡିବ, ଭଜନ ବି କରିବାକୁ ପଡିବ, ସବୁବେଳେ ପରଫେକ୍ଟଲି ଚାଣ୍ଟିଂ ବିଶେଷ କରି ଜପ କରିବାକୁ ଠିକ୍ ଭାବରେ ଜପ କରିବା ସେଟା ଶିଖିବା ଆବଶ୍ୟକ। ସେ 2 ଘଣ୍ଟା ସମୟ ମିଳୁଛି, କିନ୍ତୁ ସେ 2 ଘଣ୍ଟା ସମୟଟାକୁ ଆମକୁ ଠିକ୍ ଭାବରେ ଜପ କରିବାକୁ ପଡିବ, କେମିତି ଠିକ୍ ସେ ଜପ କରି ଯେପଟ କେତେବେଳେ ହେଲେ ଅବହେଳା କରିବା ଉଚିତ, ହଁ ହବ କରିବା ସମୟ ଦିନମାନ ଅଛି, ଏମିତି ନାହିଁ 2-2 ଘଣ୍ଟା ସେମିତି। ଆମେମାନେ ଯେତେବେଳେ ନ୍ୟୁ ଡ୍ୟୁଟି ଥିଲୁ, ମୋର ମନରେ ଅଛି ଜୀବନରେ ବି ଆମେ ସକାଳୁ ଚାଣ୍ଟିଂ କରୁନୁ, ମଙ୍ଗଳାରତୀ ସରିବ ଫୁଲ ତୋଳା ହବ, ମଙ୍ଗଳାରତୀ ସରିବ ସମସ୍ତେ ଫୁଲ ତୋଳିବୁ, ଫୁଲ ତୋଳିବୁ, ଝାଡ଼ୁ ମାରିବୁ, ଝାଡ଼ୁ ମାରିବୁ, ଏ ଯୋଉ ପ୍ରସାଦ ହଲ ଧୋଇବୁ, ପ୍ରସାଦ ହଲ ଧୋଇ ସାରିବୁ, ଯୋଉ ଡ୍ରମ୍ ଥିବ ସବୁ ପ୍ରସାଦ ପୂର୍ବଦିନ ସନ୍ଧ୍ୟାବେଳେ ପାଇଥିବ ଯୋଉ ପତ୍ର ଡ୍ରମ୍ ଗୋଟେ ତାଙ୍କୁ ନେଇ ସବୁ ଫଙ୍ଗିବୁ, ଆଉ ଝାଡ଼ୁ ମରା ସରିବ, ଗେଷ୍ଟ ହାଉସ ଧୁଆ ସରିବ, ସାଢେ ହାତରେ ହେଇ ଶଙ୍ଖ ବାଜିବ, ସେ ଯାହା ସବୁ ଉଚ୍ଚିଷ୍ଟ ପତା ପତା ଥିବ, ପ୍ରସାଦ ପାଇବ ନା ଲୋକ ଭକ୍ତମାନେ ପାଇବ ନା, ସେଠି ଧୁଆଇ ନଥିବ ହଲ, କିଏ ରାତିରେ ପାଇଥିବ କ'ଣ କରିଥିବ, ହଲ ସକାଳେ ଧୁଆ ହେଲେ 9ଟା ବେଳକୁ ସେମାନେ ପ୍ରସାଦ ପାଇବେ, 7ଟା ବେଳକୁ ଧୁଆ ହେବ, ଫ୍ୟାନ୍ ଲଗା ହବ, ସେ ଶୁଖିଲା, ତାପରେ ଯିବ ଦର୍ଶନାର୍ଥୀ, ଦର୍ଶନ ଯାଇକି ସେ କ୍ଲାସ୍ରେ ବସିବ, 9ଟା ବେଳେ ଆସିବ, 9ଟା ବେଳେ ଆସିକି ପ୍ରସାଦ ପାଇଦେବ, ପ୍ରସାଦ ପାଇଦେଲା ମାନେ ଯୋଉ କିଚେନ୍ ଥିବ ଜିନିଷ ଯୋଉ କ'ଣ ଯୋଉ ବଡ 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 ହାଣ୍ଡି, ତୁମେ ଏଇଠି ଏଇଠି ବଡ ହାଣ୍ଡିଟାକୁ ମାଜିଲା ବେଳକୁ ତୁମେ ତୁମ ଦିନ 11ଟା ହେଇଯାଉଛି, 11ଟା 12ଟା ବଜୁଛି, 150-150 ଭକ୍ତମାନେ ଖାଆନ୍ତି, ସେ ଯୋଉ ହାଣ୍ଡି ସେଟା ସବୁ ତୁମ ଆମେ ମାଜିଥିଲୁ, ସେଟା ସବୁ ଆମେ ମାଜିବାକୁ ପଡେ ନିଜେ, ବଡ ବଡ ହାଣ୍ଡି ସବୁ ଜାଲି ଭିତରେ ଭରି କରା ହବ, ବଡ ବଡ ଜାଲି ତା ଭିତରେ ଭରି କର ଖାଇଥିବ, ପ୍ରସାଦ ପାଇସାରିବ, ମାଜ ତାକୁ ହାଣ୍ଡି ମାଜ ବାର, 1.5 ଘଣ୍ଟା 2 ଘଣ୍ଟା ଲାଗିବ, ପୁରା ପାଇପ୍ ଲାଗିଥିବ, ଦେହ ସେଠି ଥିବ, ବଡ ବଡ ହାଣ୍ଡି କଢା ତାକୁ ସବୁ ମାଜିବାକୁ ପଡେ, ଏ ବର୍ଷ 6 ମାସ ଏମିତି ତାକୁ 6 ମାସ ବର୍ଷ ତାକୁ ମାଜିବାକୁ ପଡେ, 6 ମାସ ମିନିମମ ଏସବୁ ସେବା। ଆମକୁ ସମୟ କେବଳ 12ରୁ 12ଟା ସରିବ, ସରିଲା 12ଟା ହେଇଗଲା, ସେତେବେଳେ 12ଟା ଆଉ ଥିବ କଣ, ରାତି 4ଟାରେ ଉଠିଦେ ନା, ତାଣେ ଦେଖ ଅଧଘଣ୍ଟା ଯାଇକି ତୁ ଶୋଇଥିବ, ଟିକେ ରେଷ୍ଟ ନେଇ ଉଠି ପଡିବ, ସେଇ 1-3ଟା ତା ଭିତରେ ନୂଆ ଡିଗୁଡି କ୍ଲାସ, 12ଟା ସରିଲା ପରେ 1-2ଟା ନା କଣ ନୂଆ ଡିଗୁଡି କ୍ଲାସ, ସେ 2ଟାରୁ 1 ଘଣ୍ଟା ମଝିରେ କ୍ଲାସ ହୁଏ, 11-12ଟା ନା 12ରୁ 12ଟା ଗୋଟେ ଏମିତି ହୁଏ, ତାପରେ ସେ 1-3ଟା ଜପ କରିବାର ଅଛି, ଚିପକରିସାରିଲେ ପାଞ୍ଚଟାଳ ପ୍ରସାଦ, ଗାଧା ଗାଧି କଲ, ପାଞ୍ଚଟାଳ ପ୍ରସାଦ ପାଇଲ, ପୁଣିହାଣ୍ଡି ବାଜା, ପୁଣିହାଣ୍ଡି ବାଜିସାରିବ, ସନ୍ଧ୍ୟାବେଳେ କୀର୍ତ୍ତନ ଗଲ, ସନ୍ଧ୍ୟାବେଳେ କ୍ଲାସରେ ବସିଲ, ଆଇଲ ଶୋଇଥିବ, ତମେ ତାପରେ ଶୋଇଛ କି ମରିଛ କି ମଞ୍ଚିଛ ତମର ତୁମର ପତା ବି ନଥିବ, ପୁଣି ରାତି ଚାରିଟା ବେଳେ ତୁମେ ଉଠାଅ, ଏଇଭଳିଆ ଜୀବନ ସେ ସବୁ ଆଉ ତ ନାହିଁ ତୁମର। ଆମର ଯୋଉ ବୁକ୍ ବ୍ୟାଗ୍ ଧରି ସବୁ ପିଲାମାନେ ଆମେ ଯୋଉ ବୁଲୁଥିଲେ ସବୁ ବୁକ୍ ବ୍ୟାଗ୍ ଧରିକି ସକାଳୁ ଯାଇନି, ସକାଳୁ ଯିବା ସନ୍ଧ୍ୟାବେଳକୁ ଆସି ବଡ ବଡ ବୁକ୍ 20-25 କେଜି କାନ୍ଧରେ ପଡ଼ିଥିବ ବୋଲି ନାଇଁ, ସେ ଡୋର ଟୁ ଡୋର ୟା ଠିକ ଯା ସେଠିକି ଯା ପରିଶ୍ରମ କାହିଁ ତମ ବିଚାରଧାରା ସେଟା ବି ପୂର୍ବରୁ ଯାହା କରୁଥିଲେ ବର୍ତ୍ତମାନ କରିବା ସମ୍ଭବ ନୁହେଁ। ବର୍ତ୍ତମାନ ବିଭିନ୍ନ ବ୍ୟାକଗ୍ରାଉଣ୍ଡ ରହିଛି, ବିଭିନ୍ନ ବିଭିନ୍ନ କଣ୍ଡିସନ ବି ଆସୁଛି, ବିଭିନ୍ନ ପିଲା ଆସୁଛନ୍ତି, ଠିକ ଅଛି। ତାର ଅର୍ଥ ନୁହେଁ ଯେ ଆମେ ଗୋଟେ ବହୁତ ଇଜି ଲାଇଫ ମେଣ୍ଟେନ କରିକି ଆମେ ଯେମିତି ସେମିତି ଭଗବାନଙ୍କୁ ପାଇଯିବା, ସେଟା ହବ ସମ୍ଭବ ନୁହେଁ, ସେଟା ସମ୍ଭବ ନୁହେଁ। ଭଗବାନଙ୍କୁ ପାଇବାର ରାସ୍ତାର ଗୋଟିଏ, ତୁମକୁ ସେଭଳି ସେଇ କୁଶଳ ସ୍ୱାର୍ଥ ଦର୍ଶନ ସ୍ଥିତିକି ଆସିବାକୁ ପଡିବ, କିନ୍ତୁ ସମୟକୁ ନଷ୍ଟ ନ କରିକି ଭକ୍ତିଟା କରିବା ଦରକାର। ହରେ କୃଷ୍ଣ। ଜୟ ଗ୍ରନ୍ଥରାଶ୍ରମ ଭାଗବତମ କି ଜୟ, ଶ୍ରୀଲ ପ୍ରଭୁପାନ ଗୁରୁଦେବ କି ଜୟ, ନିତାୟ ଗୌର ପ୍ରମାନନ୍ଦେ, ହରି ହରି ବୋଲ, ହରେ କୃଷ୍ଣ।